वर्तन्ते सहित मम मोर वर्तमान अथ अनुवर्तन्ते अनुसरण करिवे मनुष्य मनुष्य माने पार्थ ए पुता पुत्र सर्वसह सब प्रकार सुपरणवाद श्री श्रीमद भक्तिवेदांत स्वामी प्रभुपाद महाराज इंग्रजी एवं श्री श्रीमद गौरवानंद स्वामी महाराज उड़िया हे पार्थ यदि मुझ कर्म निजुक्त न होगी ताहले लोके निश्चय मोहरी पथ अनुसरण करेंगे। भावार्थी कहती जे आध्यात्मिक दिगरे उन्नति निमित्त समाज रे समता रक्षा उद्देश्य रे सभ्य मानव निमित्त केतक मौलिक पंथा रही जदिओ एगुड़िक बद्ध जीव पाई उद्दिष्ट कृष्ण उद्दिष्ट नुहे तथापि से गुड़िक अनुसरण करुले कारण से धर्म संस्थापन निमित्त व लोकशिक्षा उद्देश्य रे ए धराधाम अवतरण करते ता न होइथिले साधारण लोक तांक पथ अनुसरण करिजिबे कारण से होसंति सर्वोत्तम अधिकारी। श्रीमद् भागवतम रु एकथा जणा जाय जे भगवान श्रीकृष्ण एक गृहस्थ हिसाब रे घरे ओ बाहरे जहाँ आचरण करिवार कथा अर्थात जेपरि धर्मनीति आचरण करिवार कथा ताहा से करुथिले। आज एई मासर शेष रविवार ডিসেম্বর মাসের এই বর্ষার মধ্যে শেষ রবিবার তেমন আজ এই ভগবদ্গীতা কার্যক্রমে যোগ দিয়ে সমস্ত ভক্তবৃন্দ ও মাতৃবৃন্দু শ্রীকৃষ্ণ মহাপ্রভু তরফ হার্দিক অভিনন্দন জ্ঞাপন করছি। আপনার প্রায় সমস্ত প্রতি সপ্তাহ রবিবার আসছেন এই ভগবদ্গীতা মানে রেগুলার শ্রবণ করছেন তেমন আজ এই কার্যক্রমে আমার তৃতীয় অধ্যায় যে অধ্যায়ের শীর্ষক হচ্ছে কর্মযোগ অধ্যায়ে ভগবান 23 শ্লোকরে ভগবান কৌশল যে ভগবান আপূর্ব শ্লোকরে আমার গত রবিবার আলোচনা করা যাই ভগবান কোণী কর্তব্য নাই আমার বহুত কর্তব্য রয়েছে সাধারণত আমার ছটি ঋণ বা কর্তব্য রয়েছে মানব সমাজের ছটি কর্তব্য রয়েছে সমস্ত মানবর এই কর্তব্য সব বা এই ঋণ সব রয়েছে সমস্ত সাধারণত ভাগবত বর্ণনা করা যাই দেবর্ষি ভূত আপ্ত ঋণাং পিতৃণাং ন কিংবা নয় গুণিং চ রাজন সর্বাত্মনা গতম পুন্দ পরিবৃত্ত করতে সমস্তঙ্কর এই ছটি ঋণ রয়েছে মানব আমি জন্ম যে নেইছে দেবতা মানকর আমি ঋণ রয়েছে আমি দেবতা মানকে ঋণী কাহিঁকি দেবতা মানে আমি বহু প্রকার সাহায্য বা সহযোগ বা সেবা আমি করছেন সমস্ত সেবা করছেন কারণ ইয়ে হচ্ছে মানবর ধর্ম হচ্ছে জীবন ধর্ম হচ্ছে সেবা করি যেতে জীব আসছেন দেবতা ঠিক আরম্ভ করি যেতে পশু পক্ষী কীট পতঙ্গ সমস্ত ইয়ে হচ্ছে মৌলিক ধর্ম যেমন চিনির ধর্ম রয়েছে মিষ্টতা লবণর বা লুণার ধর্ম হচ্ছে লবণতা সেইভাবে ভাবে জীব মাত্রায় তার ধর্ম হচ্ছে সেবা করি তেমন সমস্তে কিছু না কিছু সেবা করছেন দেবতা মানে মধ্যে আমি সেবা করছেন কোণ সেবা না দেবতা মানে যেমন দেখুছে বর্তমান দিনবেলা সূর্য তাঙ্কর কিরণ প্রদান করছেন
ରାତ୍ରିବେଳା ଚନ୍ଦ୍ର ତାଙ୍କର ଚନ୍ଦ୍ର ଆଲୋକ ପ୍ରଦାନ କରୁଛନ୍ତି। ଏବଂ ଏହିଭଳି ଭାବରେ ଦେବତାମାନେ ଇନ୍ଦ୍ର ତାଙ୍କର ବର୍ଷା ଋତୁରେ ବର୍ଷା ପ୍ରଦାନ କରୁଛନ୍ତି। ଏଭଳି ଭାବରେ ଦେବତାମାନେ ଆମ ପାଇଁ ବିଭିନ୍ନ ପ୍ରକାର ସେବା କରୁଛନ୍ତି, ତେଣୁ ଆମେ ତାଙ୍କ ପାଖରେ ଋଣୀ ହେଉଛେ। ତାଙ୍କୁ ମଧ୍ୟ ଆମେ ତାଙ୍କ ସେବା ବଦଳରେ ଆମକୁ କିଛି ତାଙ୍କୁ ପ୍ରଦାନ କରିବାର ଅଛି, ଆମେ ତାଙ୍କ ପାଇଁ ଋଣୀ ହେଉଛେ। ଋଷିମାନେ ଆମ ପାଇଁ ବିଭିନ୍ନ ପ୍ରକାର ସେବା କରୁଛନ୍ତି, ଯେମିତି ବିଭିନ୍ନ ଆମେ ଶାସ୍ତ୍ର ଅଧ୍ୟୟନ କରୁଛେ, ଭଗବତ ଗୀତା ଅଧ୍ୟୟନ କରୁଛେ। ଭଗବତ ଗୀତାର ଅନ୍ତିମରେ ଅର୍ଜୁନ କହିବେ, ସଂଜୟ କହିବେ ଧୃତରାଷ୍ଟ୍ରରୁ, ଯେ ଇତିହାସ ସୁତବାନ ଏତଦ୍ ଗୁହ୍ୟମ୍ ଅହମ୍ ପରମ ଯୋଗଂ ଯୋଗେଶ୍ୱରା କୃଷ୍ଣା ସାକ୍ଷାତ କଥିତ। ଏଇ ବ୍ୟାସଙ୍କର ପ୍ରସାଦ, ବ୍ୟାସଙ୍କର କୃପାରୁ ଏସବୁ ଆମେ ଏଟାକୁ ବର୍ତ୍ତମାନ ଭଗବତ ଗୀତା ଅଧ୍ୟୟନ କରିପାରୁଛେ, ବା ଏସବୁ ଶ୍ରବଣ କରିପାରୁଛେ, ବା କୀର୍ତ୍ତନ କରିପାରୁଛେ। ଏବଂ ମୁନି ଋଷିମାନେ ବିଭିନ୍ନ ପ୍ରକାର ଶାସ୍ତ୍ର ସବୁ ଅଧ୍ୟୟନ କରି ରଚନା କରି ଯାଇଛନ୍ତି, ତେଣୁ ଆମେ ତାଙ୍କ ପାଇଁ ତାଙ୍କ ପାଖରେ ମଧ୍ୟ ଋଣୀ ରହୁଛେ। ଏବଂ ବିଭିନ୍ନ ଯେ ସେ ଜୀବ ଅଛନ୍ତି, 84 ଲକ୍ଷ ପ୍ରକାର ଜୀବ ଭିତରେ 80 ଲକ୍ଷ ପ୍ରକାର ମାନବେତ୍ର ପ୍ରାଣୀ ଅଛନ୍ତି, ସେମାନଙ୍କୁ ଭୂତ ବୋଲି କୁହାଯାଉଛି। ଆମେ ସମସ୍ତେ ଭୂତରେ ଯାଉଛେ, ଆମକୁ ଜୀବଭୂତ କୁହାଯାଉଛି। ଏବଂ ଆଉ ଯାହାର ପଞ୍ଚ ମହାଭୂତ ରହୁଛନ୍ତି, ଭଗବତ ଗୀତା ସପ୍ତମ ଅଧ୍ୟାୟରେ ଭଗବାନ କହିଛନ୍ତି, ଭୂମି ଆପ ନଳ ବାୟୁ ଖାଙ୍ଗୁନ ବୁଦ୍ଧି ବଚା ଅହଂକାର ଇତ୍ୟେ ଭିନ୍ନା ପ୍ରକୃତି ରାଷ୍ଟ୍ରଧା ଅପ୍ରିୟମ ତତ୍ୱନ୍ୟା ପ୍ରକୃତି ବିଧିବେ ପରାମ ଜୀବଭୂତା ମହାବାହୁ ଜୟଦମ ଧାରଚ୍ୟୁତ ଦେବ। ଭଗବତ ଭଗବାନଙ୍କର ଏଇ ଯେଉଁ ପଞ୍ଚ ମହାଭୂତ ଏବଂ ଆଉ 3 ସୂକ୍ଷ୍ମ ତତ୍ତ୍ୱ, ଏଇ 8 ହେଉଛି ଭଗବାନଙ୍କର ପଞ୍ଚମହାଭୂତ ଏବଂ 3 ସୂକ୍ଷ୍ମ ତତ୍ତ୍ୱ, ଏମିତି 8 ହେଉଛି ଭଗବାନଙ୍କର ଭିନ୍ନା ପ୍ରକୃତି ବା ଅପରା ପ୍ରକୃତି, ଭୂମି ଜଳ ଅଗ୍ନି ବାୟୁ ଆକାଶ। ଏଇ ପଞ୍ଚମହାଭୂତରେ ଆମର ଏଇ ଶରୀର ତିଆରି, ଆମେ ଯାହା ଦେଖୁଛେ ଭୌତିକ ଜଗତରେ ଏଇ ପଞ୍ଚମହାଭୂତରେ ସବୁ ସୃଷ୍ଟି ସବୁ ତିଆରି ହେଇଛି। ଏବଂ ଆଉ ସୂକ୍ଷ୍ମ ତତ୍ତ୍ୱ ରହିଛି 3 ମନ ବୁଦ୍ଧି ଏବଂ ଅହଙ୍କାର, ଯାହାକି ଆମର ସ୍ଥୂଳ ଶରୀର ଭିତରେ ଯେଉଁ ଆମର ସୂକ୍ଷ୍ମ ଶରୀର ରହିଛି, ଏଇ ସୂକ୍ଷ୍ମ ଶରୀର ଏଇ 3 ପଦାର୍ଥ ବା ଏଇ 3 ଭୂତରୁ ସୃଷ୍ଟି ହେଇଛି, ମନ ବୁଦ୍ଧି ଏବଂ ଅହଙ୍କାର। ଏ ସମସ୍ତ 8 ଭୂତ ବା 8 ପ୍ରକୃତି, ଇଏ ହେଉଛି ଭଗବାନଙ୍କର ନିମ୍ନତର ପ୍ରକୃତି ବା ଅପରା ପ୍ରକୃତି। ଏବଂ ଆଠାରୁ ଆଉ ଟିକେ ଉନ୍ନତ ରହୁଛନ୍ତି ଜୀବଭୂତା। ଜୀବଭୂତ ମାନେ ଆମେ ହେଉଛୁ ସମସ୍ତେ ଜୀବଭୂତ, ଜୀବଭୂତା ଅପରି ଇଏ ହେଉଛି ପରା ପ୍ରକୃତି, ଭଗବାନଙ୍କର ଉନ୍ନତ ପ୍ରକୃତି, ଆମେ ହେଉଛି ଭଗବାନଙ୍କର ଉଚ୍ଚତର ଶକ୍ତି ଭଗବାନ। ତେଣୁ ଏଇ ସମସ୍ତ ଭୂତମାନଙ୍କୁ ବା ଜୀବମାନଙ୍କଠୁ ଯେଉଁ ବିଭିନ୍ନ ପ୍ରକାର ଆମେ ସାହାଯ୍ୟ ପାଉଛେ, ଆମେ ଯେଉଁ ଖାଦ୍ୟ ଗ୍ରହଣ କରୁଛେ, ଆପଣମାନଙ୍କ ପାଇଁ ଆଜି ପ୍ରସାଦ ସବୁ ତିଆରି ହେଇଛି, ସେ ଏଇ ବିଭିନ୍ନ ଫଳ ଫୁଲ ଫଳ ପୁଷ୍ପ ଇତ୍ୟାଦିରେ ସବୁ ହେଉଛି, ବିଭିନ୍ନ ବୃକ୍ଷ ଇତ୍ୟାଦି ସେମାନେ ସବୁ ତାଙ୍କର ଫଳ ପ୍ରଦାନ କରୁଛନ୍ତି, ବା ଆମର ଗାଈ ଗୋରସ ପ୍ରଦାନ କରୁଛି, ଏଇସବୁ ବିଭିନ୍ନ ଜୀବ ଅଛନ୍ତି, ସେମାନେ ଆମକୁ ସବୁ ସାହାଯ୍ୟ କରୁଛନ୍ତି, ତେଣୁ ଆମେ ମଧ୍ୟ ତାଙ୍କ ପାଖରେ ଋଣୀ ରହୁଛେ। ଏବଂ ଆତ୍ମ କହିଲେ ଆମର ଯେଉଁ ବନ୍ଧୁବାନ୍ଧବ ଅଛନ୍ତି, ସେମାନେ ମଧ୍ୟ ଆମକୁ ବହୁତ ପ୍ରକାର ସାହାଯ୍ୟ କରୁଛନ୍ତି, ଏବଂ ମନୁଷ୍ୟ ମାତ୍ରେ ବିଭିନ୍ନ ପ୍ରକାର ସାହାଯ୍ୟ ସବୁ କରୁଛନ୍ତି, ସମସ୍ତେ କେବେ ସେବା କରୁଛନ୍ତି, ଏବଂ ପିତାମାତାଙ୍କର ମଧ୍ୟ ଆମକୁ ଏ ଶରୀରରେ ପ୍ରଦାନ କରୁଛନ୍ତି। ତେଣୁ ଏଇଭଳି ଭାବରେ 6 ଋଣ ସମସ୍ତଙ୍କର ରହୁଛି, ଦେବଶ୍ରୀ ଭୂତ ଆତ୍ମ ଋଣ କୃଷ୍ଣ। କିନ୍ତୁ ଆମେ ଯଦି ଭଗବାନଙ୍କ ଶରଣରେ ଯିବା, ନ କିଙ୍କର ନାୟ ଋଣୀ ଚାରା, ଆମେ କୌଣସି ଋଣ ବାହାର କାହାର କିଙ୍କର ହେଇପାରିବା, କାହିଁକି ନା ଗତ ମୁକୁନ୍ଦ ପରିବୃତ୍ତ କର୍ତ୍ତବ୍ୟ, ଭଗବାନଙ୍କର ଶରଣରେ ଗଲେ ଆମର ଆଉ କୌଣସି କର୍ତ୍ତବ୍ୟ ନାହିଁ। ମୁକୁନ୍ଦ ମୁକୁନ୍ଦ ଅର୍ଥ ହେଉଛି ଭଗବାନ ପାଦପଦ୍ମରେ ଯେଉଁମାନେ ଆଶ୍ରୟ ନେଇଛନ୍ତି, ସେମାନେ ମୁକ୍ତି ପାଇବା ପାଇଁ ଯୋଗ୍ୟ ହେଇଛନ୍ତି, ମୁକୁନ୍ଦ ସେଥିପାଇଁ ତାଙ୍କର ନାଁ ହେଉଛି ମୁକୁନ୍ଦ। ତେଣୁ ଯେତେବେଳେ ଆମେ ଭଗବାନଙ୍କ ଶରଣରେ ଗଲେ ଆମର କୌଣସି କର୍ତ୍ତବ୍ୟ ରହୁନି, ତେଣୁ ଭଗବାନଙ୍କ କର୍ତ୍ତବ୍ୟ କ'ଣ ଆସିବ? ସେଥିପାଇଁ ଭଗବାନ ଏଠି କହୁଛନ୍ତି, ଯଦି କି ଆମ ତା ପୂର୍ବ ଶୋକରେ କହିଛନ୍ତି, ନ ଆମେ ପାର୍ଥାସ୍ତି କର୍ତ୍ତବ୍ୟ ତ୍ରିଶୁ ଲୋକେ ସ୍ଥିତ, ଖାଲି ଯେ ମାନବ ଜଗତରେ ଭଗବାନଙ୍କର କିଛି କର୍ତ୍ତବ୍ୟ ନାହିଁ ତାହା ନୁହଁ, ସମସ୍ତ ତ୍ରିଶୁ ଲୋକେ ସ୍ଥିତ ମାନେ ସ୍ୱର୍ଗ ଲୋକ ପାତାଳ ଲୋକ ମର୍ତ୍ତ ଲୋକ କୌଣସି ଲୋକରେ ଭଗବାନଙ୍କର କୌଣସି କର୍ତ୍ତବ୍ୟ ନାହିଁ, ଖାଲି ଯେ ଭୌତିକ ଜଗତରେ ତାଙ୍କର କର୍ତ୍ତବ୍ୟ ରହିଛି ତାହା ନୁହଁ, ଏ ଭୌତିକ ଜଗତ ଉର୍ଦ୍ଧ୍ୱରେ ଯେଉଁ ଚିତ୍ ଜଗତ ରହିଛି, ଚିତ୍ ଜଗତରେ ମଧ୍ୟ ଭଗବାନଙ୍କର କୌଣସି କର୍ତ୍ତବ୍ୟ ନାହିଁ। ଆମର ସବୁ ମୁଁ ଯାହା କହିଲି ଏଇ ଯେଉଁ ଋଣ କଥା କହିଲି, ତା ବାଦ ମଧ୍ୟ ଆମକୁ ବିଭିନ୍ନ ପ୍ରକାର କର୍ତ୍ତବ୍ୟ କର୍ମ କରିବାକୁ ପଡ଼ୁଛି, କାହିଁକି ନା ଆମର ବିଭିନ୍ନ ଆବଶ୍ୟକତା ରହିଛି, ଆମର ଶରୀରର ଯେଉଁ ଆବଶ୍ୟକତା ସବୁ ରହିଛି ସେସବୁ ଆବଶ୍ୟକତା ପୂରଣ କରିବା ପାଇଁ ଆମକୁ ବିଭିନ୍ନ ପ୍ରକାର କର୍ମ କରିବାକୁ ପଡ଼ୁଛି। ଏ ଭୌତିକ ଜାଗା ଯେଉଁ ରହିଛି, ଏବଂ ଯେଉଁ ବିଷ୍ଣୁ ପୁରାଣରେ ବର୍ଣ୍ଣନା କରାଯାଇଛି, ବିଷ୍ଣୁ ଶକ୍ତି ପରାପ୍ରକ୍ତା କ୍ଷେତ୍ର ଜ୍ଞାନଖ୍ୟା ତଥା ପରା ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟା ଶକ୍ତି ଉଚ୍ଚତି, ଏ କର୍ମ ଅବିଦ୍ୟା ଶକ୍ତି ଇଏ ହେଉଛି ଭଗବାନଙ୍କ ତୃତୀୟ ଶକ୍ତି, ଏଥିରେ ମଧ୍ୟ ସମସ୍ତେ କର୍ମ କରିବାକୁ ବାଧ୍ୟ। କାହିଁକି ନା କର୍ମ ଯଦି ନ କରିବେ ତାହେଲେ ତାଙ୍କର ଯେଉଁ ଶରୀର ଆବଶ୍ୟକତା ସେ ପୂରଣ କରିପାରିବେ ନାହିଁ। ତେଣୁ ଭଗବାନଙ୍କର ଶକ୍ତି ଯେଉଁ ପଦାର୍ପଣ ବିଷ୍ଣୁ ପୁରାଣ ବର୍ଣ୍ଣନା କରାଯାଇଛି, ଭଗବାନଙ୍କର ଶକ୍ତି ଅନେକ ପ୍ରକାର ରହିଛି। ତାକୁ ତିନି ଭାଗ ମୁଖ୍ୟତଃ ତିନି ଭାଗ ବିଭକ୍ତ କରାଯାଉଛି। ଗୋଟେ ହେଉଛି ପରାକର୍ତ୍ତା, ଗୋଟେ ହେଉଛି ଉଚ୍ଚତର ଶକ୍ତି ଭଗବାନଙ୍କର, ଯାହାକି ଏ ଭୌତିକର ଉର୍ଦ୍ଧ୍ୱରେ ଭଗବାନଙ୍କର ସେଠି ସବୁ ସେ ଉନ୍ନତର ଶକ୍ତି ସବୁ କାର୍ଯ୍ୟ କରୁଛି। ଏବଂ କ୍ଷେତ୍ରଜ୍ଞା ତଥା ପରା କ୍ଷେତ୍ରଜ୍ଞ, ଆମେ ହେଉଛୁ କ୍ଷେତ୍ରଜ୍ଞ, ଭଗବତୀତାର ଚଉଦଶ ଅଧ୍ୟାୟରେ ଭଗବାନ କହିଛନ୍ତି। ଏମାନେ ସବୁ ହେଉଛି ଇଦମ୍ ଶରୀରମ୍ କୌନ୍ତେୟ କ୍ଷେତ୍ରମ୍ ନୀତି ଅଭିଧିହତେ ଏଇଦର ଯୋଉ ବ୍ୟକ୍ତି ତାଙ୍କ ପ୍ରାହୁ କ୍ଷେତ୍ରଜ୍ଞ ହେତୁ ତଦ୍ଭିଧ। ଏ ଶରୀରକୁ ଯେଉଁମାନେ ଜାଣନ୍ତି ଇଏ ହେଉଛି କ୍ଷେତ୍ରଜ୍ଞ, ଆମେ ଆମ ଶରୀର ଭିତରେ ଜାଣୁଛେ ତେଣୁ ଆମେ ହେଉଛି ଆମେ କ୍ଷେତ୍ରଜ୍ଞ। କିନ୍ତୁ ଭଗବାନ ମଧ୍ୟ କ୍ଷେତ୍ରଜ୍ଞ କୁହାଯାଉଛି, କିନ୍ତୁ ସେ ସବୁ କ୍ଷେତ୍ରଜ୍ଞ ଚାରି ମାନେ ସର୍ବ କ୍ଷେତ୍ରରେ ସେ ଭାରତ ସମସ୍ତଙ୍କ ଶରୀରରେ ବିଷୟରେ ଯିଏ ଜାଣନ୍ତି ସିଏ ହେଉଛନ୍ତି ଭଗବାନ। ଆମେ ଆମ ଶରୀର ବିଷୟରେ ଜାଣିଛେ କିନ୍ତୁ ଆପଣଙ୍କ ଶରୀରରେ କ'ଣ ହେଉଛି ମୁଁ କହିପାରିବିନି, ବା ମୋ ଶରୀରରେ କ'ଣ ହେଉଛି ଆପଣ କହିପାରିବେ ନାହିଁ। ତେଣୁ ଆମେ ହେଉଛେ ଜୀବଶକ୍ତି ବା କ୍ଷେତ୍ରଜ୍ଞ, ଯେଉଁ ଆମେ ହେଉଛେ ଅଣୁ କ୍ଷେତ୍ରଜ୍ଞ, କିନ୍ତୁ ଭଗବାନ ହେଉଛନ୍ତି ବିଭୁ କ୍ଷେତ୍ରଜ୍ଞ। ଭଗବାନ ସମସ୍ତଙ୍କ ହୃଦୟରେ ରହିଛନ୍ତି ଏବଂ ସମସ୍ତଙ୍କ ଶରୀରର ବିଷୟରେ ସେ ଜ୍ଞାତ, ତେଣୁ ସିଏ ମଧ୍ୟ ଭଗବାନଙ୍କୁ ମଧ୍ୟ କ୍ଷେତ୍ରଜ୍ଞ ବୋଲି କୁହାଯାଉଛି। ତେଣୁ ତଦଶ୍ରଦ୍ଧାରେ ଭଗବାନ କହୁଛନ୍ତି ଏଇ ଶରୀରକୁ ଯିଏ ଜାଣୁଛନ୍ତି ସିଏ ହେଉଛନ୍ତି କ୍ଷେତ୍ରଜ୍ଞ, ତେଣୁ ଆମେ ହେଉଛେ କ୍ଷେତ୍ରଜ୍ଞ। ଏବଂ ଆଉ ଗୋଟେ ଶକ୍ତି ଭଗବାନଙ୍କର ଅଛି ଯାହାକି ଏ ଭୌତିକ ଶକ୍ତି ଅବିଦ୍ୟା କର୍ମ ସଂଜ୍ଞାନ, ଇଏ ହେଉଛି ଅବିଦ୍ୟା ଜଗତ, ଅବିଦ୍ୟାମୟ ଜଗତ। ଆଜି ପ୍ରଭୁ ପାଠ କଲେ ଯେଉଁ ସଙ୍ଗୀତ, ଆମେ ଅବିଦ୍ୟାରେ ବୁଲିକିରି ସବୁ କାର୍ଯ୍ୟ କରୁଛେ ସବୁ, ତେଣୁ ଇଏ ଭୌତିକ ଜଗତ ହେଉଛି ଅବିଦ୍ୟାମୟ ଜଗତ ବା ମାୟାମୟ ଜଗତ। ତେଣୁ ଏଠି ସମସ୍ତଙ୍କୁ କର୍ମ କରିବାକୁ ପଡ଼ିବ, କର୍ମ କଲେ ହିଁ ସେମାନେ ତାଙ୍କର ଯେଉଁ ଶରୀର ଆବଶ୍ୟକତା ପୂରଣ କରିପାରିବେ, କିନ୍ତୁ ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ। ତେଣୁ ଭଗବାନ କହୁଛନ୍ତି ନାନ ବାପ୍ତନ ଅବାପ୍ତବ୍ୟ ବର୍ତ୍ତ ଏବଚ କର୍ମ, ଭଗବାନଙ୍କର କୌଣସି ଆବଶ୍ୟକତା ନାହିଁ କିନ୍ତୁ ତଥାପି ସିଏ ବର୍ତ୍ତ ଏବଚ କର୍ମ କାର୍ଯ୍ୟରେ ନିଯୁକ୍ତ ରହୁଛନ୍ତି। ଗତ ରବିବାର ଏ ବିଷୟରେ ଆଲୋଚନା କରାଯାଇଥିଲା। ତେଣୁ ଭଗବାନ ଏଠି କହୁଛନ୍ତି କାହିଁକି କାର୍ଯ୍ୟ କରୁଛନ୍ତି ନା ତ ଏ ବିଷୟରେ କହୁଛନ୍ତି ଯେ ଯଦି ହିଁ ଆମକୁ ନ ବର୍ତ୍ତେଇବା ଯାହାକି କର୍ମ ନିହତ, ଭଗବାନ ଯଦି କାର୍ଯ୍ୟ ନ କରିବେ ତାହେଲେ ସେ ଗୋଟେ ପରମ୍ପରା ବା ସେ ଗୋଟେ ଆଦର୍ଶ ବା ସେ ଗୋଟେ ଦେଖେଇ ଉଦାହରଣ ଦେଖେଇ ଦେଇଛନ୍ତି। ଏକୋଇଶ ଶ୍ଳୋକରେ ଭଗବାନ କହିଛନ୍ତି ଯେ ଯଦା ଆଚରିତ ଶ୍ରେଷ୍ଠ ତଦେବେ ତରଜନ ସହଜ ପ୍ରମାଣ କୃତି ଲୋକ ସ୍ଥଗନ କର୍ତ୍ତବ୍ୟ, ଯେଉଁମାନେ ଶୀର୍ଷ ସ୍ଥାନରେ ଅଛନ୍ତି ସେମାନେ ଯାହା କହିବେ ବା ସେମାନେ ଯାହା କରିବେ ସାଧାରଣ ଲୋକ ତାକୁ ସବୁ ଫଲୋ କରିବେ ବା ସେଗୁଡ଼ାକ ଅନୁସରଣ କରିବେ। ଆମେ ବର୍ତ୍ତମାନ ଦେଖୁଛେ ଯେଉଁମାନେ ଚିତ୍ର ଜଗତ ଫିଲ୍ମ ଜଗତରେ ଯେଉଁମାନେ ତାରକାମାନେ ଅଛନ୍ତି ସେମାନେ ଯେଉଁ ଡ୍ରେସ୍ ପିନ୍ଧୁଛନ୍ତି ସାଧାରଣ ଲୋକମାନେ ସାଧାରଣ ପିଲାମାନେ ସବୁ ସେଇ ଡ୍ରେସ୍ ପିନ୍ଧୁଛନ୍ତି, ସେ ଷ୍ଟାଇଲ୍ ହେଇଯାଉଛି। ସେ ଯେଉଁଭଳି ହେୟାର୍ କଟ୍ କଲେ ସେ ହେୟାର୍ କଟ୍ ମଧ୍ୟ ସାଧାରଣ ମାନେ ମାନେ ଛାତ୍ରଛାତ୍ରୀମାନେ ସେମାନେ ସବୁ ସେଇଟାକୁ ଗ୍ରହଣ କରୁଛନ୍ତି। ତେଣୁ ସେମାନେ ତାଙ୍କୁ ଭାବୁଛନ୍ତି ସେମାନେ ହେଉଛନ୍ତି ଆମର ଆଦର୍ଶ, ଯେଉଁମାନେ ଯେତେ ଉନ୍ନତ ସ୍ତରର ସ୍ଥିତିରେ ଅଛନ୍ତି ଯଦ୍ୱତ ଆଚରନ୍ତି ଶ୍ରେଷ୍ଠ, ଆମର ସମାଜରେ ଯେଉଁମାନେ ମୁଖ୍ୟ ସ୍ଥାନରେ ଅଛନ୍ତି ଯେଉଁମାନେ ସମାଜ ଶାସନ କରୁଛନ୍ତି ଶାସନକର୍ତ୍ତାମାନେ ସେମାନେ ଯେଉଁ ଭାବରେ କାର୍ଯ୍ୟ କରିବେ ସାଧାରଣ ଲୋକ ତାଙ୍କୁ ଫଲୋ କରିବେ ଅନୁସରଣ କରିବେ, ସେମାନେ ଯାହା କହିବେ ଅନ୍ୟମାନେ ତାଙ୍କୁ ଗ୍ରହଣ କରିବେ। ତେଣୁ ଭଗବାନ ହେଉଛନ୍ତି ସବୁଠୁ ଶ୍ରେଷ୍ଠ ବ୍ୟକ୍ତି, ଭଗବାନଙ୍କର ଆଉ ଉନ୍ନତର ସତ୍ୟ ବା ଉନ୍ନତର ବ୍ୟକ୍ତି ଆଉ କେହି ନାହାନ୍ତି। ଭଗବତୀତାର ସତ୍ୟ ମଧ୍ୟରେ ଭଗବାନ କହିବେ ମତପରତର ଜ୍ଞାନ କିଞ୍ଚିତ ଅସ୍ତି ଧନ, ଭଗବାନଙ୍କର ଆଉ ଉନ୍ନତର କେହି ସତ୍ୟ ନାହିଁ ବା ଉନ୍ନତର କିଛି ବସ୍ତୁ ନାହିଁ। ତେଣୁ ମତପରତର ଜ୍ଞାନ କିଞ୍ଚିତ ଅସ୍ତି ଧନ, ଭଗବାନଙ୍କର ଆଉ ଆମେ ଯେତେ ଭାବିବା ଯେତେ ବର୍ତ୍ତମାନ ବୈଜ୍ଞାନିକମାନେ ବିଭିନ୍ନ ପ୍ରକାର ରିସର୍ଚ୍ଚ କରୁଛନ୍ତି ଗବେଷଣା କରୁଛନ୍ତି ସେମାନେ ଭାବୁଛନ୍ତି ଆଉ କିଛି ଉନ୍ନତର ସତ୍ୟ ଅଛି କି, ଯାହା ସବୁ ହେଇଛି ଯେତେ ସବୁ ଆବିଷ୍କାର ହେଇଛି ବା ଉଦ୍ଭାବନ ହେଇଛି ଆଉ ବାଦ ଆଉ କିଛି ଅଛି କି, ସେଥିପାଇଁ ତାଙ୍କର ଗବେଷଣା ଚାଲିଛି। କିନ୍ତୁ ସେମାନେ ଏଇଭଳି ଭାବରେ ଯଦି ଶହେ କୋଟି ବର୍ଷ ଧରିକିରି ଗବେଷଣା କରି ଚାଲିବେ ତଥାପି ସେ ଯେଉଁ ଅନ୍ତିମ ସତ୍ୟ ତାଙ୍କ ନିକଟରେ ପ୍ରବେଶ କରିପାରିବେ ନାହିଁ। ବ୍ରହ୍ମା ତାଙ୍କ ବ୍ରହ୍ମ ସଂହିତାରେ ସଫା କରୁଛନ୍ତି ପନ୍ଥାସ୍ତ କୋଟି ଶତବାଦ ସରସମ୍ପ୍ରଗମ୍ୟ ବାୟୁ ଅର୍ଥାତ୍ ମନସୋ ମୁନିପୁଙ୍ଗବାନ ସୋପ୍ୟସ୍ତି ଯତ୍ ପ୍ରବୁଦ୍ଧ ଶୂନ୍ୟ ଅବିଚିନ୍ତ ତତ୍ତ୍ୱେ ଗୋବିନ୍ଦ ମା ପୁରୁଷମ ତମାମ ଭଜା। ସାତ କୋଟି ବର୍ଷ ଧରିକି ଶହେ କୋଟି ବର୍ଷ ଧରିକି ଯଦି ଏ ଏଇଭଳି ଗବେଷଣା ଚାଲେ, ବୈଜ୍ଞାନିକ ମାନେ ଗବେଷଣା କରନ୍ତି। ଏବଂ ଖାଲି ବୈଜ୍ଞାନିକ ମାନଙ୍କର ଆଉ ଯେଉଁମାନେ ଉନ୍ନତ ସ୍ତର ଅଛନ୍ତି ମୁନିପୁଙ୍ଗବାନ, ଯେଉଁମାନେ ମନଅଞ୍ଚଳ ବ୍ୟକ୍ତି, ସେମାନଙ୍କ ଭିତରେ ଯେଉଁମାନେ ଶ୍ରେଷ୍ଠ ବ୍ୟକ୍ତି, ସେମାନେ ଯଦି 100 କୋଟି ବର୍ଷ ଧରିକିରି ବିଭିନ୍ନ ବାୟୁ ରଥାକୁ ଅନୁସ ମୁନିପୁଙ୍ଗବାନ ବାୟୁ ରଥରେ ବାୟୁ ରଥରେ ଏତେ ସ୍ପିଡ୍ ମାନେ ଏତେ ଗତିରେ ସେମାନେ ଯଦି ଅଗ୍ରସର ହୁଅନ୍ତି, ଗବେଷଣା କରି ଚାଲନ୍ତି ବା ମନରୂପକ ଗତିରେ ମଧ୍ୟ ଗବେଷଣା ଚିନ୍ତା କରି ଚାଲନ୍ତି, ତଥାପି ଯତ୍ ପ୍ରପଦ୍ୟ ସେମାନେ ଅବିଚିନ୍ତ ତତ୍ତ୍ୱ, ଯାହା ଯାହାଙ୍କ ପାଖରେ ସେ ପହଞ୍ଚି ପାରିବେନି, ସେ ହେଉଛନ୍ତି ଅବିଚିନ୍ତ ତତ୍ତ୍ୱ, ଆମର ଚିନ୍ତାର ବାହାରେ ସେ ହେଉଛନ୍ତି ଭଗବାନ ଗୋବିନ୍ଦ ମା ଆଦି ପୁରୁଷ ତମାମ ଭଜାମ, ସେଇ ଆଦି ପୁରୁଷ ଗୋବିନ୍ଦକୁ ମୁଁ ଭଜନ କରୁଛି। ବ୍ରହ୍ମା ତାଙ୍କ ବ୍ରହ୍ମସଂହିତାରେ ଏଭଳି ଭାବରେ ରଚନା କରିଛନ୍ତି। ତେଣୁ ବୈଜ୍ଞାନିକମାନେ ଏଇଭଳି ଭାବରେ ଗବେଷଣା କଲେ ମଧ୍ୟ ସେ ଅନ୍ତିମ ସତ୍ୟ ପାଖରେ ପହଞ୍ଚି ପାରିବେନି, କିନ୍ତୁ ଭଗବାନ ଯିଏକି ଅନ୍ତିମ ସତ୍ୟ ସେ ଆମକୁ ନିଜ ପାଖରେ ପ୍ରକାଶ କରୁଛନ୍ତି, ଯେ ସେ କହୁଛନ୍ତି ମୁଁ ହେଉଛି ଅନ୍ତିମ ସତ୍ୟ, ମତ ପରତର ଜ୍ଞାନ କିଞ୍ଚିତ ଅସ୍ତି ଧନଞ୍ଜୟ, ମୋ ଠାରୁ ଆଉ ଭଗବତ ସତ୍ୟ ମଧ୍ୟ ମାନ କରୁଛନ୍ତି, ମୋ ଠାରୁ ଉନ୍ନତ ଉନ୍ନତ ସତ୍ୟ କିଛି ନାହିଁ, ତାହେଲେ ଆମ ଗବେଷଣା କରିବା କ'ଣ ଦରକାର। ସେଥିରେ ଭଗବତ ସତ୍ୟ ମଧ୍ୟ ମାନ କହିଛନ୍ତି ଯେ ମୟାଶକ୍ତ ମନାପାର୍ଥ ଯୋଗମ ଯୁଞ୍ଜନ ମଦାଶ୍ରୟ ଅସଂଶୟ ସମଗ୍ର ଯଥା ଜ୍ଞାନ ସୃଷ୍ଟି କରୁଛୁ, ସମସ୍ତ ଜ୍ଞାନ ତ ପ୍ରାପ୍ତ ହେଇପାରିବ, ଏ ଶାସ୍ତ୍ରରେ ଭଗବାନ ସମସ୍ତେ କିଛି ଜ୍ଞାନ ପ୍ରଦାନ କରୁଛନ୍ତି, ସେଥିପାଇଁ ଭଗବାନ କହୁଛନ୍ତି ଅସଂଶୟ ସମଗ୍ର ଯଥା ଜ୍ଞାନ ସୃଷ୍ଟି କରୁଛୁ, ଜ୍ଞାନ ତେହମ ସରି ଜ୍ଞାନ ଇଦମ ବଖ୍ୟାନ ଅଶେଷତ ଯତ୍ ଜ୍ଞାନତା ନିୟମ ଭୂୟ ଯତ୍ ଜ୍ଞାନତବ୍ୟମ ଅବଶିଷ୍ୟତେ। ଭଗବାନ ସମସ୍ତେ କିଛି ଜ୍ଞାନ ପ୍ରଦାନ କରୁଛନ୍ତି, ତେଣୁ ସେଇ ଜ୍ଞାନ ପ୍ରାପ୍ତ ହେଲେ ଆଉ କିଛି ଜାଣିବାକୁ ବାକି ରହିବ ନାହିଁ, ଯତ୍ ଜ୍ଞାନତା ନିୟମ ଭୂୟ ଅନ୍ୟତମ ଜ୍ଞାନତବ୍ୟମ ଅବଶିଷ୍ୟ, ଆଉ କିଛି ଜ୍ଞାନ ବିଷୟ କିଛି ରହିବ ନାହିଁ, ବାକି ରହିବ ନାହିଁ, ସବୁ କିଛି ଜ୍ଞାନ ଭଗବାନ ପ୍ରଦାନ କରୁଛନ୍ତି। କିନ୍ତୁ ବୈଜ୍ଞାନିକମାନେ କହିପାରିବେନି ଯେ ଆମେ ଅନ୍ତିମ ଜ୍ଞାନ ପ୍ରଦାନ କରିଦେଲୁ, ଆ ପରେ ଆଉ କିଛି ଜ୍ଞାନ ନାହିଁ, କହିପାରିବେନି, କେହି କେହି କହିପାରିବେନି, କିନ୍ତୁ ଭଗବାନ ହେଉଛନ୍ତି ଜ୍ଞାନ ଜ୍ଞାନବତା, ଯେତେ ଜ୍ଞାନୀମାନେ ଅଛନ୍ତି ତାଙ୍କ ଭିତରେ ତାଙ୍କର ଜ୍ଞାନ ଅଛନ୍ତି ଭଗବାନ, ତେଣୁ ସେ ସମସ୍ତ ଜ୍ଞାନ ପ୍ରଦାନ କରୁଛନ୍ତି ଆମକୁ। ତେଣୁ ଭଗବାନ ସମସ୍ତ ସେ ହେଉଛନ୍ତି ଅନ୍ତିମ ସତ୍ୟ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ଆମର କହିବାର ଉଦ୍ଦେଶ୍ୟ ଥିଲା ଯେ ଆମେ ଅବିଦ୍ୟା କର୍ମ ସଂଜ୍ଞାନ ତୃତୀୟ ଶକ୍ତି ଉଚ୍ଚତେ, ଭଗବାନ ହେଉଛନ୍ତି ଉନ୍ନତର ଶକ୍ତି ଏବଂ ଭଗବାନ ଆମେ ହେଉଛେ ଭଗବାନଙ୍କର ମଧ୍ୟ ଉନ୍ନତର ଶକ୍ତି, ଏବଂ ଏଇ ଯେଉଁ ଭୌତିକ ଜଗତ ରହିଛି ଏ ହେଉଛି ଅବିଦ୍ୟା ବା ମାୟାମୟ ଜଗତ, ସମସ୍ତେ ଅବିଦ୍ୟା ରହିଛନ୍ତି, ତେଣୁ ଏଥିରେ ସମସ୍ତେ କର୍ମ କରିବାକୁ ବାଧ୍ୟ, କିନ୍ତୁ ଭଗବାନଙ୍କର କୌଣସି କର୍ତ୍ତବ୍ୟ ନାହିଁ। ତେଣୁ ଯେହେତୁ ଭଗବାନ ହେଉଛନ୍ତି ଅନ୍ତିମ ସତ୍ୟ, ସବୁଠାରୁ ଉନ୍ନତର ବସ୍ତୁ ବା ଉନ୍ନତର ବ୍ୟକ୍ତି ହେଉଛନ୍ତି ଭଗବାନ, ଯଦ୍ୱାରା ଆଚରଣ ଶ୍ରେଷ୍ଠ, ସବୁଠାରୁ ଶ୍ରେଷ୍ଠ ବ୍ୟକ୍ତି ହେଉଛନ୍ତି ଭଗବାନ କୃଷ୍ଣ, ତେଣୁ ସିଏ ଯାହା କରିବେ ଲୋକମାନେ ସାଧାରଣ ଲୋକମାନେ ସେଇଟାକୁ ଗ୍ରହଣ କରିବେ। ସେଥିପାଇଁ ଭଗବାନ କହୁଛନ୍ତି ଯେ ଯଦି ହିଁ ଆମକୁ ନ ବର୍ତ୍ତେ, ଭଗବାନ ଯଦି ଆସି ଯଦି କିଛି କାର୍ଯ୍ୟ ନ କରିବେ ତାହେଲେ ମମ ବର୍ତ୍ତମାନ ବର୍ତ୍ତମାନ ମନୁଷ୍ୟ ପାଠ ସମସ୍ତେ କହିବେ ହଁ ଭଗବାନ ତ ଏହା କରିନଥିଲେ, ଭଗବାନ ଯେଉଁ କାର୍ଯ୍ୟ କରନ୍ତି ତାହା କିନ୍ତୁ କେତେ ଗୁଡ଼ିଏ ଆମକୁ ଅନୁସରଣ କରିବା କଥା କିନ୍ତୁ ଅନୁକରଣ କରିବା କଥା ନୁହଁ, ଏଇ ଦୁଇଟି ଜିନିଷ ଆମକୁ ବୁଝିବାକୁ ପଡ଼ିବ। ଭଗବାନ କେଉଁଟା ଆମ ପାଇଁ କର୍ତ୍ତବ୍ୟ ସେଇଟା ଆମ କରିକି ଦେଖିଦେଇଛି, କିନ୍ତୁ ଯେଉଁଟା ଆମେ କରିପାରିବା ନାହିଁ, ଯେଉଁଟା ଆମେ କରିପାରିବା ନାହିଁ ସେଇଟାକୁ ତାକୁ ଯଦି ଆମେ କରିବା ସେଇ ଜିନିଷଟା ଯଦି କରିବା ତାହେଲେ ତାକୁ ଅନୁକରଣ ବୋଲି କହିବ, ଅନୁସରଣ ଏବଂ ଅନୁକରଣ ଦୁଇଟି ଜିନିଷ ରହିଛି। ଯେମିତି ଶିବଜୀ, ଶିବଜୀ ସିଏ ଆମର କୁହାଯାଇଛି ଭାଗବତ ବର୍ଣ୍ଣନା କରାଯାଇଛି ଯେ ଶିବଜୀ ଯେତେବେଳେ ଅମୃତ ମନ୍ଥନ ସମୁଦ୍ର ମନ୍ଥନ ହେଲା ଯେତେବେଳେ ସେତେବେଳେ ବିଷ ବାହାରିଲା, ସମୁଦ୍ର ମନ୍ଥନ ବିଷ ବାହାରିଲା, ତାକୁ କେହି ଗ୍ରହଣ କରିପାରିଲେନି, ବିଷ କେହି ଗ୍ରହଣ କରିପାରିଲେନି, କିନ୍ତୁ ଶିବଜୀ ସେ ବିଷକୁ ପାନ କଲେ ଏବଂ ଶିବଜୀ ସେ ବିଷକୁ ପାନ କରି ତାଙ୍କର କଣ୍ଠ ଭିତରେ ଆବଦ୍ଧ କରି ରଖିଲେ, ତାଙ୍କର ଏତେ ଶକ୍ତି ରହିଛି ସେ ଭିତରକୁ ଛାଡ଼ିଲେ ସେ ବିଷକୁ, ତେଣୁ ତାଙ୍କର କଣ୍ଠ ନୀଳବର୍ଣ୍ଣ ହେଲା, ତେଣୁ ତାଙ୍କର ଗୋଟେ ନାମ ହେଲା ନୀଳକଣ୍ଠ। କିନ୍ତୁ ଆମେ ଯଦି କହିବା ଶିବଜୀ ବିଷ ପାନ କରିଥିଲେ ତେଣୁ ଆମେ ଗଞ୍ଜେଇ ପାନ କରିଥାଉ, ତାହେଲେ ଏଇଟା ଅନୁକରଣ କରାଯାଏ, ଏଇଟା ଅନୁସରଣ ନୁହଁ। ତେଣୁ ଭଗବାନ କେତେଗୁଡ଼ାଏ ଯେଉଁ କାର୍ଯ୍ୟ କରିଛନ୍ତି ସେଗୁଡ଼ାକ ଆମେ ଅନୁସରଣ କରିବା କଥା, କିନ୍ତୁ ଭଗବାନ ଯେଉଁ ସବୁ କାର୍ଯ୍ୟ କରିଛନ୍ତି ରାସଲୀଳା ଇତ୍ୟାଦି ଆମେ ଯଦି ସେଇଟାକୁ କରିବା ତାହେଲେ ସେ ହେଉଛି ଅନୁକରଣ କରିପାରିବା, ସେଇଟାକୁ ଆମେ ଅନୁକରଣ କରିପାରିବା ନାହିଁ। ସେଥିପାଇଁ ଭାଗବତରେ ଦଶମ ସ୍କନ୍ଧରେ ପରୀକ୍ଷିତ ମହାରାଜ ସୁଖଦେବ ଗୋସ୍ୱାମୀ କହିଛନ୍ତି ଯେ ଭଗବାନ କାହିଁକି ଏଭଳି କାର୍ଯ୍ୟ କଲେ, ଯଦିଓ ସେ ଅବତୀର୍ଣ୍ଣ ଯଦୁକୁଳେ भगवान कहीं परधारा विमर्शन कहीं से अन्य स्त्री मान सहित सब ये सब रास लीला इत्यादि करते कौन ये सब जिन तार उत्तर में सुखदेव गोस्वामी कहते उत्तराण टी से परीक्षित महाराज कहते स्वगतम धर्म सेतु ना वक्ता कर्ता विरक्षिता प्रतिपम आचर ब्रह्म पर धारा विमर्शन कहीं भगवान से अन्य स्त्री मान सहित रासलीला करते आत्मकाम युद्धपति कृतवान भई जिगुप्सित किम अभिप्राय संसार सिंधि सुब्रत ये सब जो कार्य कले ये हूँ निंदन कार्य बोले परीक्षित महाराज कहते हैं परीक्षित महाराज जानते प्रकृत निंदन कार्य नुह कि साधारण लोक से ग्रहण करेंगे कहे से भगवान ये करते आम भी से तेणु ये हूँ परीक्षित महाराज कहते मोर सन्देह रही तेनालीटा छिन्न कर तेनाली प्रश्न उत्तर में सुखदेव गोस्वामी कहते जे धर्म व्यतिक्रम दुष्ट ईश्वराणाम साहस आम जो देखा ठीक भाव जो धर्म रही साधारण धर्म लोक मान जो रही धर्म से धर्म को व्यतिक्रम कर तेनाली कराश्वर मानने नियंत्रणकारी शिवजी ब्रह्मा विष्णु महेश्वर एम होती नियंत्रणकारी शक्ति रही ईश्वर नाम साहस साहस रही तेना से उदाहरण दौर तेजी ओषा न दोषाय जो मैंने बहुत शक्ति रही तेजी ओषा तर कौन दोष ना उदाहरण कौन ना बने था अग्नि अग्नि जहाँ पकड़ से अग्नि ध्वंस करदे से समुद्र अग्नि भस्मसात कृत्य कृत्य अर्जुन आउ उदाहरण देवा सूर्य किरण सब पड़ू जो अपवित्र स्थान सूर्य किरण पड़ू एवं से अपवित्र स्थान को पवित्र कर दौर सूर्य किरण किंतु सूर्य किरण अपवित्र स्थान पड़े सूर्य किरण अपवित्र हो बर अपवित्र स्थान सूर्य किरण पड़े अपवित्र स्थान पवित्र हो तेनालीर भगवान केत कार्य रही जोटाक आम अनुसरण करवा कितु जो केत कार्य रही से गुडाक आम अनुकरण करें कहते शिवजी शिवजी जो विषपान करते आम कह आम भी विषपान करवा ना आम विषपान कर शक्ति नहीं भगवान रासलीला करते आम कह आम रासलीला करवा कि भगवान जो गोवर्धन धारण करते आम से गोवर्धन धारण कर तेनाली गुड कार्य रही जो गुडा आम कर से आम से इमिडियेट अनुकरण करवा कथा नुह कि अगर कार्य रही साधारण लोक मैंने से सब कार्य कर देख विभिन्न जमी आम भागवत बर्णना कर नारद मुनि जाए पहुंचे भगवान जो द्वारकार द्वारक लीला सब करते नारद मुनि जाए पहुंचे भगवान देखुं किमी से 16,108 राणी पाखे विभिन्न पाखे विभिन्न कार्य सब कर भगवान कह भगवान कौन कर्तव्य ना नमें पाठास्ती कर्तव्य भगवान कौन कर्तव्य ना कि तथा से विभिन्न कर्तव्य ग्रहण कर गृहस्थ धर्म करोटी यज्ञ धर्म करोटी दान धर्म करोटी निज पे संगे बस सहित सब कथबार्ता खसखड़ी करोटी स्त्री मान स्त्री सहित बस विभिन्न आलाप आमद आलाप कर सब ये भाव विभिन्न कौटे राजा राजसभा बस न्याय प्रदान कर राजकार्य कर यही भाव में नारद मुनि पहुंचे विभिन्न 16,108 जो प्रसाद रही द्वारका विभिन्न प्रसाद में भगवान देखते भगवान विभिन्न प्रकार कार्य लिप्त रोच नारद मुनि जा दर्शन करते भगवान जो आसे अपर अध्याय भगवान कह कगवान आसे जदा जदा ही धर्म से ग्लानी भारत अभ्युत्थान धर्म से तदात्मान सुधाम परित्राणाय साधुना विनाशाय च दुष्कृता धर्म संस्थापनार्थाय संभवामि युगे युगे भगवान साधारण ये तीनोटी कार्य साधारण लोक मानी ये तीनोटी कार्य भगवान जो आसती भगवान कौन से कार्य नहीं किंतु आम मान को उद्धार करने आम मैंने भगवान भूली जाइए आम मान से मन पकड़ भगवान आम को भूल ना कि आम भगवान भूली जाइए तेणुकर भगवान ये भौतिक जगत को आसन भगवान कौन सी भौतिक जगत भगवान कौन सी कार्य प्रकृत ना कारण भगवान सब से निज धाम से सब क्रीड़ार वृंदावन जो भगवान सब विभिन्न प्रकार ଗୋଧୂ ଜେନୁ ବଚ୍ଛା ଇତ୍ୟାଦି ମୁଁ ସବୁ ନେଇକି ଚଲାଉଥିଲେ। ଏବେ ତାଙ୍କ ସାଙ୍ଗମାନଙ୍କ ସାଙ୍ଗରେ ବସି ବିଭିନ୍ନ ଖେଳ ଦୈତମ ସଥା ବ୍ରହ୍ମ ସୁଖାନ ଭୂତ୍ୟା ଦାସ ବଚ୍ଚାନ ପରଦୈବତେନ ମାୟା ସୁତାନ ପରଦାରକେଣ ସାକଂ ବିଜହୁ କୃତପୁଣ୍ୟ ପୁଞ୍ଜା। ଭଗବାନଙ୍କର ଯେଉଁ ବୃନ୍ଦାବନ ଲୀଳା ସବୁ ରହିଛି ସେ ଲୀଳାରେ ସୁଖଦେବ ସ୍ୱାମୀ କହୁଛନ୍ତି ଏଇମାନେ ଯେଉଁମାନେ ଭଗବାନଙ୍କ ସହିତ ବସି ଖେଳାଖେଳି କରୁଛନ୍ତି ଏ ସାଧାରଣ ପିଲା ସାଧାରଣ ଜୀବନ ନୁହଁ। ଏମାନେ ହେଉଛନ୍ତି ଇତ୍ୟାଂ ସଦା ବ୍ରହ୍ମ ସୁଖାନ ଭୂତ୍ୟା। ସେଇ ଭଗବାନ ଯେତେବେଳେ ଆସିଛନ୍ତି ବୃନ୍ଦାବନରେ ତାଙ୍କ ସବୁ ଲୀଳା କରୁଛନ୍ତି ସେ ସମୟରେ ଯେଉଁମାନେ ସତାଙ୍ଗ ଯେଉଁମାନେ ଭଗବାନଙ୍କର ଭକ୍ତ ବା ବିଶେଷ ଭାବରେ ଯେଉଁମାନେ ବ୍ରହ୍ମ ଆରାଧନା କରୁଥିଲେ ବ୍ରହ୍ମବାଦୀମାନେ ସେମାନେ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଦେଖନ୍ତି ସେମାନେ ବ୍ରହ୍ମ ସୁଖାନୁଭୂତ୍ୟା ବ୍ରହ୍ମ ଆନନ୍ଦ ସେମାନେ ପ୍ରାପ୍ତ ହୁଅନ୍ତି। ଭଗବାନ କୃଷ୍ଣ ଦେଖିକିରି ସେ ବ୍ରହ୍ମାନନ୍ଦ ପ୍ରାପ୍ତ ହୁଅନ୍ତି। ଏତଂ ସତାଂ ବ୍ରହ୍ମ ସୁଖାନୁଭୂତ୍ୟା ଦାସ ଗତାନ ପରଦୈବତେନ ଯେଉଁମାନେ ଭଗବାନଙ୍କର ଭକ୍ତ ଯେଉଁମାନେ ଦାସ ଭାବରେ ଭଗବାନଙ୍କ ସହିତ ସଂଯୁକ୍ତ ହୋଇଛନ୍ତି ସେମାନେ ଯେତେବେଳେ କୃଷ୍ଣଙ୍କୁ ଦେଖନ୍ତି ସେମାନେ ଭାବନ୍ତି ଇଏ ହେଉଛି ଆମର ଶ୍ରେଷ୍ଠ ଦେବତା ଦାସ୍ୟଗତାନ ପରଦୈବତେନ। କିନ୍ତୁ ମାୟା ସୀତାନ ଯେଉଁମାନେ ମାୟାରେ ବୋହିତେଇକି ରହିଛନ୍ତି ଆମର ଅଧିକାଂଶ ହେଉଛନ୍ତି ମାୟା ଦ୍ୱାରା ଆମେ ବୋହିତେଇକି ରହିଛୁ ତ୍ରିଗୁଣରେ ଆମେ ବୋହିତେଇକି ରହିଛୁ ତେଣୁ ସାଧାରଣ ମାୟା ମହାଦେବ ଯେତେବେଳେ ଭଗବାନ କୃଷ୍ଣଙ୍କୁ ଦେଖନ୍ତି ସେ ଭାବନ୍ତି ଏ ନରଦାର କେଣ ଏ ସାମାନ୍ୟ ଆମ ଭଳି ନର ବାଳକ ଜଣେ। ତେଣୁ ଏଇ ସ୍ତରରେ ବହୁତ ଲୋକ ଅଛନ୍ତି ଆମର ଭୌତିକ ଜଗତରେ ଏହି ସ୍ତରରେ ବହୁତ ଲୋକ ଅଛନ୍ତି। ତେଣୁ ଏମିତିକି ଭଗବାନ ଯେତେବେଳେ ସ୍ୱୟଂ ଆବିର୍ଭାବ କରିଥିଲେ ଆଜି 5000 ବର୍ଷ ତଳେ ଦ୍ୱାପର ଯୁଗରେ ଭଗବାନ ଆବିର୍ଭାବ ହୋଇଥିଲେ ସେତେବେଳେ ମଧ୍ୟ ସମସ୍ତେ ଭଗବାନ କୃଷ୍ଣଙ୍କୁ ଭଗବାନ ବୋଲି ଜାଣିପାରୁନଥିଲେ। ତେଣୁ ଯେତେବେଳେ ଯୁଧିଷ୍ଠିରଙ୍କ ରାଜସ୍ୱ ଯଜ୍ଞରେ ଯେତେବେଳେ କଥା ପଡ଼ିଲା ଯେ କିଏ ଶ୍ରେଷ୍ଠ ବ୍ୟକ୍ତି କିଏ ଶ୍ରେଷ୍ଠ ବ୍ୟକ୍ତି ଭିତରେ ସେମାନେ ତାଙ୍କ ଭିତରେ ବାଧା ଅନୁବାଦ ଆରମ୍ଭ ହୋଇଗଲା। ଭଗବାନ କୃଷ୍ଣ ଅଛନ୍ତି କିନ୍ତୁ ସେମାନେ ଜାଣିପାରୁନାହାନ୍ତି ଇଏ ଭଗବାନ ବୋଲି ତେଣୁ କିଏ କହୁଛନ୍ତି ନା ଆଉ ଇଏ ରାଜା ଆମକ ରାଜା ହେବେ ଏବଂ ସିଏ ରାଜା ହେବେ ଏଇଭଳି ଭାବରେ ବିଭିନ୍ନ ପ୍ରକାର ତାଙ୍କ ଭିତରେ ବାଧା ଅନୁବାଦ ଚାଲିଥିଲା ବେଳେ ଭୀଷ୍ମଦେବ ସେଠି ଉପସ୍ଥିତ ଥିଲେ। ଭୀଷ୍ମଦେବ ହେଉଛନ୍ତି ଜଣେ ମହାଜନ ଦ୍ୱାଦଶ ମହାଜନ ଭିତରେ ନାରଦ ମଧ୍ୟ ସେଠି ଅଛନ୍ତି ଏବଂ ଭୀଷ୍ମଦେବ ମଧ୍ୟ ଅଛନ୍ତି ଏବଂ ଭୀଷ୍ମଦେବ କହିଲେ ନା କୃଷ୍ଣ ହେଉଛନ୍ତି ସବୁଠାରୁ ଶ୍ରେଷ୍ଠ ପୂଜ୍ୟ ବ୍ୟକ୍ତି ହେଉଛନ୍ତି କୃଷ୍ଣ। ତେଣୁକରି କୃଷ୍ଣଙ୍କୁ ତାଙ୍କୁ ସେ ପୂଜ୍ୟ ବ୍ୟକ୍ତି ଆସନ ତାଙ୍କୁ ପ୍ରଦାନ କରାଗଲା ଶ୍ରେଷ୍ଠ ଆସନ ତାଙ୍କୁ ପ୍ରଦାନ କରାଗଲା। କିନ୍ତୁ ସେହି ସମୟରେ ଶିଶୁପାଳ ସେ ତାକୁ ଗ୍ରହଣ କରିପାରିଲେନି ସେ ଶ୍ରେଷ୍ଠ ବ୍ୟକ୍ତି ବୋଲି ସେ ଗ୍ରହଣ କରିପାରିଲେ ଇଏ ତ ଗୋଟେ ଗୌଡ଼ ପିଲା ବୋଲି କହିଲେ ତାଙ୍କୁ ବିଭିନ୍ନ ପ୍ରକାର ଅପମାନଜନକ କଥା କହିବାକୁ ଆରମ୍ଭ କଲେ। ତେଣୁ ଯେତେବେଳେ 100ଟା ଅପମାନଜନକ କଥା କହିଲେ ଭଗବାନ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ତାଙ୍କ ମାଆଙ୍କୁ ଯେ 100ଟା ଯେତେବେଳେ ଅପମାନଜନକ କଥା କହିବେ ମୁଁ ତାଙ୍କୁ ବିନାଶ କରିବି। ତେଣୁ ସେଇଠି ସମସ୍ତଙ୍କ ସାମ୍ନାରେ ଭଗବାନ ତାଙ୍କର ସୁଦର୍ଶନ ଚକ୍ର ପ୍ରେରଣ କରିକି ସେ ଶିଶୁପାଳଙ୍କର ଶିରକୁ ଛେଦନ କଲେ ଏବଂ ସମସ୍ତେ ଦେଖୁଛନ୍ତି ସମସ୍ତଙ୍କ ସାମ୍ନାରେ ସେ ଶିଶୁପାଳଙ୍କ ହୃଦୟରୁ ଗୋଟେ ଆଲୋକ ରଶ୍ମି ଆସି ଭଗବାନଙ୍କର ହୃଦୟରେ ମିଶିଗଲା। ତେଣୁ ଯେ ଭଗବାନ ଆମର କହିବାର ଉଦ୍ଦେଶ୍ୟ ଯେ ଭଗବାନ ମଧ୍ୟ ଆସନ୍ତି କିନ୍ତୁ ସେ ସମୟରେ ମଧ୍ୟ ସମସ୍ତେ ଜାଣିପାରନ୍ତିନି ଇଏ ଭଗବାନ ବୋଲି କାହିଁକି ନା ଭଗବାନ ବର୍ତ୍ତମାନ ମଧ୍ୟ ଯଦି ବର୍ତ୍ତମାନ ଏଠି ଭଗବାନ ରାମଚନ୍ଦ୍ର ଉପରେ ଅବସ୍ଥିତ ହେଇକି ଅଛନ୍ତି ଏଠି ଅର୍ଚ୍ଚାଚନ୍ଦ୍ର ଉପରେ ଅବତାର ଗ୍ରହଣ କରିଛନ୍ତି କିନ୍ତୁ କେତେଜଣ ଲୋକ ଭାବୁଛନ୍ତି ଭଗବାନ ବୋଲି ଖୁବ୍ କ୍ୱଚିତ ଲୋକ ଜାଣୁଛନ୍ତି ଏବଂ ସ୍ୱୟଂ ଭଗବାନ ଯଦି ଶରୀର ଧାରଣ କରି ମୂର୍ତ୍ତି ଧାରଣ କରି ଆସି ମଧ୍ୟ ତଥାପି ସମସ୍ତେ ଜାଣିପାରିବେନି ଭଗବାନ ବୋଲି କାରଣ ଭଗବାନ କହୁଛନ୍ତି ଭଗବତ ସପ୍ତମ ଅଧ୍ୟାୟ ଭଗବାନ କହିଛନ୍ତି ନାହଂ ପ୍ରକାଶ ସର୍ବସ୍ୟ ଯୋଗ ମାୟା ସମାବୃତ ମୂଢ଼ ଏବଂ ନାମି ଆନାପି ଲୋକ ଭାବ ଭଗବାନ ସମସ୍ତଙ୍କ ପାଖରେ ସମାନ ପ୍ରକାଶିତ ହେବେନି ଭଗବାନ କେବଳ ଭକ୍ତ ପାଖରେ ପ୍ରକାଶିତ ହେବେ। ତେଣୁ ମୂଢ଼ ଯେହେତୁ ଆମେ ମୂର୍ଖ ଅବସ୍ଥାରେ ଅଛେ ତେଣୁ ଭଗବାନ କଣ ଜାଣିପାରିବେ ଭଗବାନ ଏଠି ଆବିର୍ଭାବ ହେଲେ ମଧ୍ୟ ଆମେ ଭଗବାନ ଜାଣିପାରିବା ନାହିଁ। ତେଣୁ ଭକ୍ତି ସିଦ୍ଧାନ୍ତ ସ୍ୱରୂପ ଠାକୁର କହନ୍ତି ଯେ ଆମେ ଯେତେବେଳେ ମନ୍ଦିର ଯିବା ଆମେ ଭଗବାନ ଦେଖିବା ପାଇଁ ଆମେ ଚେଷ୍ଟା କରିବା ନାହିଁ ଆମେ ଏଭଳି ଆଚରଣ କରିବା ଯେତେବେଳେ ଆମେ ଦେଖିବା ଜାଣିବା ଯେ ଭଗବାନ ଆମକୁ ଦେଖୁଛନ୍ତି। ସୁରଦାସ ବୋଲି ଜଣେ ଥିଲେ ଭକ୍ତ ଥିଲେ ଯିଏକି ତାଙ୍କର ଚକ୍ଷୁ ହେଉଛି ନଥିଲା ଅନ୍ଧ ସେ ଥିଲେ ତେଣୁ ତାଙ୍କୁ ସେ ଯେତେବେଳେ ଆସନ୍ତି ମନ୍ଦିରକୁ ଯେତେବେଳେ ଆସନ୍ତି ସବୁ ଲୋକମାନେ କହନ୍ତି ଇଏ କିଣ ଅନ୍ଧ ଇଏ ପୁଣି କ'ଣ ଭଗବାନ ଦର୍ଶନ କରିବେ ଏଇଭଳିଆ ବିଭିନ୍ନ ପ୍ରକାର ସବୁ ଛଟା ତାମସା ମଧ୍ୟ କରନ୍ତି। ତେଣୁ ସୁରଦାସ କ'ଣ କରନ୍ତି ନା ଯେତେବେଳେ ଭଗବାନଙ୍କ ସିଙ୍ଗାର ସରିବ ସେ ଭଗବାନଙ୍କର ଗୋଟେ ଗୀତ ଗାନ କରିବେ ସେ ଅନ୍ୟ କାହାର ଗୀତ ରଚିତ ଗୀତ ଗାନ କରିବେନି ସେ ନିଜେ ରଚନା କରି ଗାନ କରିବେ। ତେଣୁ ପୂଜାରୀ ଯିଏ ଥିଲେ ସେ ଦିନେ କହିଲେ ସେ କହୁଥିଲେ ଆଜି ଭଗବାନ ଏଭଳି ସୁନ୍ଦର ଦୁଶୁଛନ୍ତି, ଆଜି ଭଗବାନ ଏଭଳି ବସ୍ତ୍ର ପରିଧାନ କରିଛନ୍ତି, ଏଭଳି କୁଣ୍ଡର ଧାରଣ କରିଛନ୍ତି, ଏଭଳି ଭାବରେ ରତ୍ନ ହାର ଧାରଣ କରିଛନ୍ତି, ଏଭଳି ଭାବରେ ତାଙ୍କର ରଚନାରେ ସେ ରଚନା କରି ଗୀତ ରଚନା କରି ଗାୟନ କରି ତେଣୁ ପୂଜାରୀ କହିଲେ ଠିକ ଅଛି, ଆଜି ଆମେ କ'ଣ କରିବା ଭଗବାନଙ୍କୁ କୌଣସି ବସ୍ତ୍ର ନ ପିନ୍ଧି ଖାଲି ଆଭୂଷଣ କଲେ, କୌଣସି ବସ୍ତ୍ର ପିନ୍ଧି ନାହାନ୍ତି, ଦେଖିବା ଆଜି କ'ଣ ସୁରଦାସ ଗାନ କରୁଛନ୍ତି। ତେଣୁ ସୁରଦାସ ଯେତେବେଳେ ଗୀତ ଗାନ କରିବା ଆରମ୍ଭ କଲେ ସେତେବେଳେ ସେ କହିଲେ ଭଗବାନ ଆପଣ ବିନା ବସ୍ତ୍ରରେ ମଧ୍ୟ କେତେ ସୁନ୍ଦର ଦିଶୁଛନ୍ତି, ଏଭଳି ଭାବରେ ସେ ତାଙ୍କ ସଙ୍ଗୀତ ରଚନା କରୁଛନ୍ତି। ତେଣୁ ଜଣେ ତାଙ୍କୁ ପଚାରିଲେ ଯେ ଆପଣଙ୍କର ତ ଆଖି ନାହିଁ, ଆପଣ କ'ଣ ଭଗବାନ ଦର୍ଶନ କରୁଛନ୍ତି? ସେ ପ୍ରଶ୍ନ ସେ ଉତ୍ତର ଦେଲେ ଯେ ମୋର ଆଖି ନାହିଁ ଠିକ ଅଛି, କିନ୍ତୁ ଭଗବାନଙ୍କର ଆଖି ନାହିଁ କି? ମୁଁ ଭଗବାନ ଦେଖିଲି, ଭଗବାନ କିନ୍ତୁ ଭଗବାନ ତ ମୋତେ ଦେଖିପାରୁଛନ୍ତି। ତେଣୁ ସେଭଳିଆ ଭକ୍ତି ସିଦ୍ଧାନ୍ତ ସନ୍ତ ଠାକୁର ଆମେ କହନ୍ତି ଯେ ଆମେ ଯେତେବେଳେ ଭଗବାନ ପାଖକୁ ଦର୍ଶିବା, ମନ୍ଦିରକୁ ଆସିବା, ଭଗବାନଙ୍କୁ ଦର୍ଶନ କରିବା, ସେତେବେଳେ ଆମେ କହିବା ନା ଆମେ ଭଗବାନଙ୍କୁ ଦର୍ଶନ କରୁଛେ, ଆମେ କହିବା ଆଟଲିଷ୍ଟ ଅନ୍ତତଃ ପକ୍ଷେ ଭଗବାନ ଆମକୁ ଦର୍ଶନ କରୁଛନ୍ତି, ଆମେ ପ୍ରଣାମ କରିବା ବା ଆମେ ଭଗବାନଙ୍କୁ ପ୍ରାର୍ଥନା କରିବା, ଏଇସବୁଥିରେ ଆମେ ଚିନ୍ତା କରିବା ଯେ ଭଗବାନ ଆମକୁ ଦର୍ଶନ କରୁଛନ୍ତି। ଆମର ଦର୍ଶନ କରିବା ଶକ୍ତି ନାହିଁ, ଆମେ ସେଥିପାଇଁ ଭଗବାନ ଭଗବତ ଗୀତାରେ କହିଛନ୍ତି ଅର୍ଜୁନକୁ, ଭଗବାନ ଯେତେବେଳେ ଅର୍ଜୁନକୁ ଅର୍ଜୁନ ଯେତେବେଳେ ପଚାରିଲେ ଭଗବାନଙ୍କୁ ଯେ କହିଲେ ଦଶମ ଅଧ୍ୟାୟରେ ଏକାଦଶ ଅଧ୍ୟାୟରେ ଆପଣଙ୍କର ବିଶ୍ୱରୂପ ମଧ୍ୟରେ ଦର୍ଶନ କରାନ୍ତୁ, ଭଗବାନ କହିଲେ ତମେ ମୋର ବିଶ୍ୱରୂପ ଦେଖିପାରିବ, ତେଣୁ ମୁଁ ତମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି, ଦିବ୍ୟଂ ତଦାଭ୍ୟ ଚକ୍ଷୁ ପଶ୍ଚମେ ଯୋଗମେଶ୍ୱର ନ ତୁମାନ ସକେଶ ଦଷ୍ଟ ମାନନୀୟ ସବୁ ଚକ୍ଷୁ ସାର, ନିଜ ଚକ୍ଷୁ ମାଧ୍ୟମରେ ତମେ ଭଗବାନ ଦେଖିପାରିବନି, ମୋତେ ଦେଖିପାରିବନି, ମୋର ଏଇ ବିରାଟ ରୂପକୁ ତମେ ଦେଖିପାରିବନି, ସେଥିପାଇଁ ମୁଁ ତମକୁ ଦିବ୍ୟ ଚକ୍ଷୁ ପ୍ରଦାନ କରୁଛି, ଯାହାଫଳରେ କି ତମେ ମୋର ଏଇ ବିଶ୍ୱରୂପକୁ ଦର୍ଶନ କରିପାରିବ। ତେଣୁ ଆମେ ଯୋଉ ସେଇଥିପାଇଁ ସୁତେକ୍ଷିତ ପଥ ବୋଲି କୁହାଯାଉଛି, ଆମେ ଆମର ଆଖି ସାହାଯ୍ୟରେ ଆମେ ଭଗବାନ ଦେଖିପାରିବା ନାହିଁ, ସେଥିପାଇଁ ଭଗବାନ କୁହାଯାଇଛି ନ ଅଧ ଶ୍ରୀକୃଷ୍ଣ ନାମାଦି ନ ଭବେ ଗ୍ରାହେନ୍ଦ୍ରେ ସେବନ ମୁଖେ ହିଁ ଜୁହା ଦେଉ ସ୍ୱୟଂ ସ୍ମୃତି ଅଧ, ଆମେ କହିବା ଆମର ଚକ୍ଷୁ ହେଉଛି ଆମେ ଭଗବାନ ଦେଖିପାରିବା, କିନ୍ତୁ ଏ ଚକ୍ଷୁ ସାହାଯ୍ୟରେ ଆମେ ଭଗବାନ ଦେଖିପାରିବା ନାହିଁ। ପ୍ରଭୁପାଦ ମହାରାଜ ଉଦାହରଣ ଦିଅନ୍ତି, ଆମର ଦେଖିବା ଗୋଟେ ରେଡ଼ିଓ, ସେ ସମୟରେ ରେଡ଼ିଓର ବେଶୀ ପ୍ରଚାର ହେଉଥିଲେ, ତେଣୁ ସେ ରେଡ଼ିଓର ଉଦାହରଣ ଦେଇଛନ୍ତି, ଗୋଟେ ରେଡ଼ିଓଟେ ଯଦି ଖରାପ ହେଇଗଲା ଆମର ଆମେ କେମିତି ଜାଣିପାରିବା ସେଠି କ'ଣ ଖରାପ ହେଇଛି? ଯଦି ଆମର ଆଖି ଅଛି କିନ୍ତୁ ଆମେ ଜାଣିପାରିବାନି ଯେ ରେଡ଼ିଓର କେଉଁ ଖରାପ, କେଉଁ ପାର୍ଟଟା ଖରାପ ହେଇଛି, କିନ୍ତୁ ଜଣେ ମେକାନିକ ପାଖକୁ ନେଲେ ସେ ଜାଣିଥିବ ଏଇ ପାର୍ଟଟା ଖରାପ ଅଛି, ତେଣୁ ସେଟାକୁ ସଜାଡ଼ିକି ସେଟାକୁ ପରିବର୍ତ୍ତନ କରି ଆଉ ଗୋଟେ ନୂଆ ପାର୍ଟ ଲଗେଇଦେବ, ତେଣୁ ତାର ଚକ୍ଷୁ ଆଉ ଆମର ଚକ୍ଷୁ ଯଦିଓ ଦେଖିବାକୁ ଆପାତ ଦୃଷ୍ଟିରେ ସମାନ ରହିଛି, କିନ୍ତୁ କିନ୍ତୁ ସେ ମେକାନିକ ଜାଣିପାରିବ ଯେ କେଉଁଠି ଖରାପ ହେବ, ତାର ଆଖି ସେଭଳି ଭାବରେ ତାର ଆଖିଟା ସରିଛି, ତେଣୁ ଆମର ଯେଉଁ ଚକ୍ଷୁ ରହିଛି ଏ ଚକ୍ଷୁଟା ଦ୍ୱାରା ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, ତେଣୁ ଭଗବାନ ଜାଣିବା ପାଇଁ ହେଲେ ଶ୍ରୁତେକ୍ଷିତ ପ୍ରଥମ ବୋଲି କୁହାଯାଇଛି, ଶ୍ରୁତି ମାନେ ଶ୍ରବଣ ଦ୍ୱାରା ଆମେ ଦର୍ଶନ କରିବା, ଭଗବଦେବ ଶ୍ରୀମଦ ଭାଗବତର ତୃତୀୟ ସ୍କନ୍ଧରେ ବ୍ରହ୍ମା ଗୋଟେ ସ୍ତୁତି କରିଛନ୍ତି ଭଗବାନ ତ୍ୱଂ ଭକ୍ତି ଯୋଗ ପରିଭାବିତ ହୃତ ସରୋଜ ଆଶେ ଶ୍ରୁତେକ୍ଷିତ ପ୍ରଥମ ନାଥ ପୁରୁଷା ଯଜ ଧିଆ ତୁଗା ବିଭାବ ହେଉଛନ୍ତି ତଦ୍ଭକୁ ପ୍ରଣୟ ସେ ସଦନ ରହାଏ ତ୍ୱଂ ଭକ୍ତି ଯୋଗ ପରିଭାବିତ ହୃତ ସରୋଜ, ଭଗବାନ ଭକ୍ତି ମାଧ୍ୟମରେ ହିଁ ସେ ଆବିର୍ଭୂତ ହେବେ, ଅନ୍ୟ କୌଣସି ମାଧ୍ୟମରେ ଆମେ ଭଗବାନଙ୍କୁ ଦର୍ଶନ କରିପାରିବା ନାହିଁ। ତେଣୁ ବ୍ରହ୍ମା ତାଙ୍କ ପ୍ରାର୍ଥନା ସେଥିପାଇଁ କହୁଛନ୍ତି ଯେ ତ୍ୱଂ ଭକ୍ତି ଯୋଗ ପରିଭାବିତ ହୃତ ସରୋଜ ଆସେ ଶ୍ରୁତେକ୍ଷିତ ପ୍ରଥମ ନାଥ ପୁଂସା, ଶ୍ରୁତେକ୍ଷିତ ପ୍ରଥମ ଶ୍ରୁତ ମାନେ ଆମର ଶ୍ରବଣ ମାଧ୍ୟମରେ ଆମେ ସେଇଟା ଦେଖିପାରିବା ଦର୍ଶନ କରିପାରିବା, ଭଗବାନଙ୍କ ବିଷୟରେ ଆମେ ଯେଉଁ ଦର୍ଶନ କରିବା ଆମେ ଚକ୍ଷୁ ମାଧ୍ୟମରେ ଦର୍ଶନ କରିପାରିବା ନାହିଁ, ଶ୍ରବଣ ମାଧ୍ୟମରେ ଦର୍ଶନ କରିବା, ସେଥିପାଇଁ ଶ୍ରୁତେକ୍ଷିତ ପ୍ରଥମ ବୋଲି କୁହାଯାଇଛି। ଆସେ ଶ୍ରୁତେକ୍ଷିତ ପ୍ରଥମ ନାଥ ପୁଂସାମ ଯତ ଧିଆ ତୁର୍ଗା ବିଭାବ, ତେଣୁ ଭଗବାନଙ୍କର ଯେଉଁଭଳି ଭାବରେ ଭକ୍ତମାନେ ଭଗବାନଙ୍କର ବିଭିନ୍ନ ରୂପ ଯେଉଁ ଚିନ୍ତା କରନ୍ତି ବା ଧ୍ୟାନ କରନ୍ତି, ଭଗବାନ ସେଇ ସେଇ ବକୁରେ ସେଇ ସେଇ ରୂପରେ ତାଙ୍କ ଭକ୍ତ ପାଖରେ ଆବିର୍ଭାବ ହୁଅନ୍ତି, ତେଣୁ ଭଗବାନ ସ୍ୱୟଂ ଆବିର୍ଭାବ ହେଲେ ମଧ୍ୟ ତେଣୁ ଭଗବାନଙ୍କୁ ସମସ୍ତେ ଜାଣିପାରିବେନି, ଭଗବାନ କେବଳ ଭଗବାନ ଭକ୍ତ ସେଇମାନେ ହିଁ ଭଗବାନଙ୍କୁ ଜାଣିପାରିବେ, ଅନ୍ୟମାନେ ଭଗବାନଙ୍କୁ ଜାଣିପାରିବେ, ତେଣୁ ଭଗବାନ କହୁଛନ୍ତି ଯେ ଯଦା ଯଦା ଧର୍ମସ୍ୟ ଗାଁ ଭଗବତି ଭାରତ, ଏଇ ଭୌତିକ ଜଗତ ଏଭଳି ସୃଷ୍ଟି ହେଇଛି ସବୁବେଳେ ଧର୍ମର ଗ୍ଲାନୀ ରହୁଛି, ଆମର ଯେଉଁ ସତ୍ୟ ଯୁଗରେ ଧର୍ମର ଚାରି ପାଦ ସୁରକ୍ଷିତ ଥିଲା, କ'ଣ କ'ଣ ନା ତପ ଶୌଚ ଦୟା ସତ୍ୟମ ଇତି ପାଦେ କୃତଜ୍ଞତା, କଳିକାଳରେ ଏ ସତ୍ୟ ଯୁଗରେ धर्म चारिपाग सुरक्षित थिला तपस्या शौच दया सत्य ए चारोटी धर्म पाग किंतु आस्ते आस्ते जो सत्य जग चल जाते धर्म गोटे पाग नष्ट हो जाए तपस शौच दया सत्य इति पादे कृतकृता अधर्म अंश ही त्रयी भवना स्मय मदन पानी स्थल बर्तमान तीनो धर्म तीनो पाद नष्ट तेणु बर्तमान केवल गोटे पाद रही जो कि सत्य यही गोटे पाद रही सी मत आस्ते आस्ते नष्ट बस तेणु धर्म जो पाद गोटे गोटे ग्लानी होते अधर्म अभ्युदान होधर्म चारिपाद रही द्युतम पानम स्त्री सुन ये चार पाद हूँ अधर्म पाद तेणु धर्म ग्लानी हो मानते अधर्म अभ्युत्थान हो तेणु भगवान प्रति युगर आसुस खाली जे सत्य युग त्रेता युग द्वापर युग कलि युग तेणु भगवान जदि पांच वर्ष तेज आसी चैतन्य महाप्रभु रेगरा महाप्रभु आसु खूब क्वचित लोक भगवान को जानते तेणु भगवान को भगवान कलि युग आसन्न आन्न कल छन्न अवतार से आस तेणु भगवान जो प्रत्यक्ष अवतार आसने भगवान जानपार ना आ भगवान जो छन्न अवतार आस जानते तेरे खूब क्वचित लोक भगवान को जाना खूब क्वचित सीधे भगवान भगवदगीता चतुर्थ अध्याय कहे मनुष्याणाम सप्तम अध्याय कहे मनुष्याणाम सहस्रेशु कश्चित जत सिद्ध है जतता सिद्धाना कश्चित मान व्यक्ति तत्व हजार हजार लोक से विषय में जाना आग्रह हूँ धर्म विषय में जाना आग्रह धर्म विषय तेणु से साधारण सरल धर्म सरल चिंता नहीं व्यस्त रही तेणु खुब क्वचित लोक धर्म विषय जाना आग्रह प्रकाश कर जो मैंने किसी सिद्धि लाभ करे कर्म सिद्धि लाभ कर किए ज्ञान सिद्धि लाभ कर किए योग सिद्धि लाभ कर सिद्धमान भितर खुब क्वचित लोक भगवान को तत्व जानते तेणु तत्व जानवा लोक खुब क्वचित अच्छे तत्व जाने आम कह हजार लोक भाव भगवान मिले तार भगवान जी जड़े मैं तत्व भितर कह ये प्रकृतर भगवान भगवान ग्रहण कर कलि युग बर्तमान प्रकृत भगवान को कौन से अवतार ना कि हजार हजार लोग देखिए ये हूँ भगवान सी हूँ भगवान सी हूँ ये हजार हजार भगवान बर्तन बाहर कलिंग कि शास्त्र कहते कलि युग कौन सी अवतार ना भगवान कौन से अवतार ना कलिंग तेणु भगवान को तत्व जान मैंने खुब क्वचित लोक भगवान तत्व जान तेणु भगवान को आसती तीनो कार्य साधारण लोक मानते तीनो कार्य से कर जदि भगवान कार्य नुह कि भगवान से अगर मानते जीव मान प्रति कृपा कर सब कार्य कर गोटे कार्य हूँ कौन ना परित्राण साधु मान को परित्राण कर साधु मान को रक्षा कर भगवान साधु को जन भगवान शरण जाने भगवान निश्चित भाव रक्षा करेंगे तो ये हूँ गोटे कार्य परित्राण साधु विनाशाए तो दुष्कृता जो मैंने दुष्कृति अच्छा भगवत सप्तम अध्याय भगवान कहे चार प्रकार दुष्कृतिवान पुरुष अच्छा भगवान शरण जाती ना नमा दुष्कृति न मूढ़ा प्रपद्यते नाराध मायापृत ज्ञान आश्रम भावना चार प्रकार व्यक्ति जो मैंने भगवान शरण जाती ना से मैंने समस्त दुष्कृति कौन प्रकार सुकृति ना तेनाली किए किए ना जो मैंने मूर्ख व्यक्ति से भगवान जानते मूर्ख एवं मूढ़ा दुष्कृति मूढ़ा प्रपद्वंद नराधन मानव मध्य चार लक्ष प्रकार मानव अच्छे तेनालीराम चेतनार अवनति नहीं विभिन्न भेद रही जड़े जो चौराशी लक्ष जीव अच्छा चेतनार अवनति नहीं किए कौ स्तर अच्छे जो मैंने अशी लक्ष जीव अच्छा मानवता प्राणी जहाँ कहुच्छे पशुपक्षी कीट पतंग इत्यादि इमाने सब साधारण दुईट निम्न चेतनार अच्छा से हूँ आद्भुत चेतना और संकुचित चेतना कि मानव चेतना मानव जन्म जहाँ लाभ कर गोटे उन्नत चेतना लाभ करकुित चेतना कहुच्छे तेरे यही मुकुित चेतन आमको सुजोग प्रदान करें मुकुित चेतना को आहरी ऊर्ध को नहीं विकसित चेतना और पूर्ण विकसित चेतन चेतना स्तर को नहीं पार ये आमको मानव जीवन लाभ करें आमको ये सुजोग मिलूँ। ଯେମିତି ଆମେ ଦେଖିବା ଆସିଲେ ଗୋପାଳ ଧରା ଆସିଲେ ଗୁରୁଦେବ ଏମାନେ ସବୁ ସେଇ ଚେତନା ସ୍ତରରେ ଅଛନ୍ତି, କୃଷ୍ଣ ଚେତନା ସ୍ତରରେ ଅଛନ୍ତି। ସେଥିପାଇଁ ଏ ହେଉଛି କୃଷ୍ଣ ଚେତନା, ଯେଉଁ ଆମର କୁହାଯାଇଛି ଅନ୍ତରାଷ୍ଟ୍ରୀୟ କୃଷ୍ଣ ଭାବନା, କୃଷ୍ଣ ଚେତନା ସଂଘ। ଏ କୃଷ୍ଣ ଚେତନାଟା ହେଉଛି ସବୁଠାରୁ ଉନ୍ନତ ଚେତନା। ଆମେ ଚେତନାକୁ ଯେତେବେଳେ ଆମେ ଅଭିବୃଦ୍ଧି କରୁଛେ, ଚେତନା ସ୍ତରକୁ ଯେତେବେଳେ ଉପରକୁ ଉଠଉଛେ, ତେଣୁ ଏଇ ଚେତନା ଯେଉଁ ରହିଛି ସବୁଠାରୁ ଉନ୍ନତ ଚେତନା ଯେଉଁମାନେ ଅଛନ୍ତି ସେମାନେ ହେଉଛନ୍ତି ଖୁବ୍ କ୍ୱଚିତ ସମାତ୍ମା ସୁଦୃଢ଼ କରିପାରିବ। ଭଗବତାର ମଧ୍ୟରେ ଭାଗ ପାଇଛନ୍ତି ବହୁନାମ ଜନ୍ମନାମନ୍ତେ ଜ୍ଞାନବାନ ନାମକ ପଦ୍ଧତି ବାସୁଦେବ ସର୍ବମିତି ସମାତ୍ମା ସୁଦୃଢ଼। ଯେଉଁମାନଙ୍କର ସବୁଠାରୁ ଉନ୍ନତ ଚେତନା ସେ ବିଷୟରେ ଭଗବତାରେ ବର୍ଣ୍ଣନା କରାଯାଇଛି। ସବୁଠାରେ ସେମାନେ ହେଉଛନ୍ତି ସବୁଠାରୁ ପ୍ରକୃତ ମୁକ୍ତ ଜୀବ ହେଉଛନ୍ତି ସେମାନେ ସେମାନେ ତାଙ୍କୁ ମହାତ୍ମା ବୋଲି କୁହାଯାଉଛି ଏବଂ ସେମାନେ ହେଉଛନ୍ତି ବହୁତ ଦୃଢ଼ ସମାତ୍ମା ସୁଦୃଢ଼। ତେଣୁ ଭଗବତାରେ ଷଷ୍ଠ ଅଧ୍ୟାୟ ମଧ୍ୟ ଭଗବାନ କହିଛନ୍ତି ଯେ ଯେଉଁମାନଙ୍କ ସବୁଠାରୁ ଉନ୍ନତ ଚେତନା ସେମାନଙ୍କର କେମିତି ଲକ୍ଷଣ ବା ତାଙ୍କର କ'ଣ କେମିତି ଜାଣିବା ସେମାନେ ସବୁଠାରୁ ଉନ୍ନତ ଚେତନା ପ୍ରାପ୍ତ ହୋଇଛନ୍ତି ନା ଯେଉଁମାନଙ୍କୁ ଅଛନ୍ତି ସର୍ବତ୍ର ସର୍ବଚ୍ଚ ମୟ ପଶ୍ୟନ୍ତି ତସ୍ୟାହନ ପ୍ରଣଶାନ ସହଜ ମେହନ ପ୍ରଣଶାନ ଯେ ସବୁଠି ଭଗବାନଙ୍କୁ ଦର୍ଶନ କରନ୍ତି। କିନ୍ତୁ ପ୍ରହ୍ଲାଦ ମହାରାଜ ସେ ସବୁଠି ଭଗବାନଙ୍କୁ ଦର୍ଶନ କରୁଛନ୍ତି। ତେଣୁ ଯେତେବେଳେ ତାଙ୍କ ପିତା ହେଲେ ପଚାରିଲେ ଏ ଖମ୍ବରେ ଅଛନ୍ତି ସେ କହିଲେ ହଁ ସେ ଭଗବାନ ଦର୍ଶନ କରୁଛନ୍ତି। ଭଗବାନ ନୃସିଂହଦେବ ସେ ଦର୍ଶନ କଲେ ତେଣୁ ଇଏ ହେଉଛି ସବୁଠାରୁ ଉନ୍ନତର ଚେତନା। କିନ୍ତୁ ଯେଉଁମାନେ ସବୁଠାରୁ ନିମ୍ନତର ସେଇ ମାନେ ମାନବ ଯଦି ମୁକୁଳି ଚେତନାରେ ଅଛନ୍ତି ସ୍ତରରେ ଅଛନ୍ତି କିନ୍ତୁ ତାଙ୍କୁ ସବୁ ଯେତେ ଚେତନାଧାରୀ ଭିତରେ ସବୁଠାରୁ ନିମ୍ନ ଅଧମ ଶ୍ରେଣୀଟା ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି। ତେଣୁ ଏମାନେ ମଧ୍ୟ ଭଗବାନ ଶରଣ ଯାଆନ୍ତି ନାହିଁ ତେଣୁ ସେମାନେ ମଧ୍ୟ ଦୁଷ୍କୃତିର ଦୁଷ୍କୃତିନ ବୋଲି ତାପରେ ଆଉ ଦୁଇ ଜଣ କ୍ୟାଟେଗୋରି କିଏ ସେମାନେ ହେଉଛନ୍ତି ମାୟା ଅକୃତ ଜ୍ଞାନ। ଭଗବାନ ପ୍ରଥମେ କହିଲେ ମୂର୍ଖ ବ୍ୟକ୍ତିମାନେ ଭଗବାନ ଜାଣିପାରିବେନି, ତାହେଲେ ଯେଉଁମାନେ ଜ୍ଞାନ ଅଛନ୍ତି ଯେଉଁମାନେ ଜ୍ଞାନ ଅଛି ତାହେଲେ ସେମାନେ ଭଗବାନ ଜାଣିବା କଥା ଭଗବାନଙ୍କୁ ଜ୍ଞାନ ସେମାନେ ମଧ୍ୟ ଜାଣିପାରୁନାହାନ୍ତି କାହିଁକି ନା ତାଙ୍କର ମାୟା ଅକୃତ ଜ୍ଞାନ ତାଙ୍କର ଜ୍ଞାନଟା ମାୟା ଦ୍ୱାରା ଏଇ ତ୍ରିଗୁଣ ମାନେ ମାୟା ଯେଉଁ ରହିଛି ସତ୍ୟରାଜତମ ତ୍ରିଗୁଣ ଦ୍ୱାରା ମାୟା ଦ୍ୱାରା ତାଙ୍କର ଜ୍ଞାନଟା ନଷ୍ଟ ହୋଇଯାଇଛି। ତେଣୁ ତ୍ରିଗୁଣ ଭିତରେ ଯାଇକରି ଜଣେ ଭଗବାନଙ୍କୁ ଜାଣିପାରିବେ ନାହିଁ କାରଣ ଭଗବାନ ଅଛନ୍ତି ତ୍ରିଗୁଣ ରୂପରେ। ସେଥିପାଇଁ ଭଗବାନ ଭଗବତାର ଦୂତ ଧ୍ୟାନ କହିଛନ୍ତି ଯେ ତ୍ରୈଗୁଣ୍ୟ ବିଷୟ ବେଦା ତ୍ରୈଗୁଣ୍ୟ ଭଗବାନ ବେଦରେ ତ୍ରିଗୁଣ ବିଷୟରେ ବର୍ଣ୍ଣନା କରାଯାଇଛି ଏବଂ ତ୍ରିଗୁଣର ଉର୍ଦ୍ଧବ କଲେ ଆମେ ଭଗବାନ ବିଷୟରେ ଜାଣିପାରିବୁ ଯାହାକୁ ବ୍ରହ୍ମଭୂତ ସ୍ତର ବୋଲି କୁହାଯାଉଛି। ବ୍ରହ୍ମଭୂତ ପ୍ରଶ୍ନ ଆତ୍ମା ନଶୌତ ଦିନ କାଙ୍କ୍ଷି ସମ ସର୍ବେଷୁ ଭୂତେଷୁ ମଧୁଭକ୍ତି ଭବତେ ପରା ଭଗବତାର ଅଷ୍ଟାଦଶ ଅଧ୍ୟାୟରେ ପ୍ରଭାବ କରୁଛନ୍ତି। ଯେଉଁମାନେ ବ୍ରହ୍ମଭୂତ ସ୍ତର ଗଲେଣି ଏ ତ୍ରିଗୁଣର ଉର୍ଦ୍ଧବ ଗଲେଣି ସେମାନେ ଭଗବାନଙ୍କୁ ଜାଣିପାରିବେ ଏବଂ ସେଇଠୁ ପ୍ରକୃତରେ ଭକ୍ତିର ଆରମ୍ଭ ଭକ୍ତିର ପ୍ଲାଟଫର୍ମ ଭକ୍ତିର ସ୍ତର ହେଉଛି ସେଇଠି ଭକ୍ତି ଏ ଭୂତ ଜଗତର ଜିନିଷ ଏ ତ୍ରିଗୁଣର ଉର୍ଦ୍ଧ୍ୱ ହେଉଛି ଭକ୍ତି। ତେଣୁ ଯେଉଁମାନେ ଜ୍ଞାନ ଅଛି କିନ୍ତୁ ତାଙ୍କର ଜ୍ଞାନଟା ମାୟା ଦ୍ୱାରା ଅପହରଣ ହୋଇଯାଇଛି ସେମାନେ ମଧ୍ୟ ଭଗବାନଙ୍କ ଶରଣରେ ଯାଆନ୍ତି ନାହିଁ ଏବଂ ଅନ୍ତିମରେ ଯେଉଁମାନେ ଆସୁର ଭାବ ଆସିଲା ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି ଭଗବତୀତାର ଷୋଳଶ ଅଧ୍ୟାୟରେ ଭଗବାନ ଅସୁର ଅସୁର ସମ୍ପନ୍ନ ଯେଉଁ ଗୁଣ ବିଷୟରେ ବିସ୍ତାର ଭାବରେ ବର୍ଣ୍ଣନା କରିଛନ୍ତି। ଷୋଳଶ ଅଧ୍ୟାୟରେ ଚବିଶଟି ଶ୍ଳୋକରେ ତିନୋଟି ଶ୍ଳୋକରେ ଭଗବାନ ଦୈବୀ ଗୁଣ ବିଷୟରେ ବର୍ଣ୍ଣନା କରିଛନ୍ତି ଆଉ ବାକି ସବୁ ଯାହା ରହିଲା ସେସବୁ ଅସୁର ସମ୍ପଦ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଅସୁର ସ୍ୱଭାବ ସମ୍ପନ୍ନର ମୁଖ୍ୟ ଲକ୍ଷଣ ହେଉଛି ସେମାନେ ଭଗବାନଙ୍କୁ ଗ୍ରହଣ କରିବେ ନାହିଁ ଅସତ୍ୟଙ୍କ ପ୍ରତିଷ୍ଠାନ ଜଗତ ଆହୁ ଅନିଶ୍ୱର ସେମାନେ କହନ୍ତି ଜଗତ ଯେଉଁ ରହିଛି ଏଥିରେ କୌଣସି ଈଶ୍ୱର ନାହାନ୍ତି କୌଣସି ନିୟନ୍ତ୍ରଣକାରୀ ନାହାନ୍ତି ନିଜକୁ ସେମାନେ ଈଶ୍ୱର ବୋଲି କହିବେ ଈଶ୍ୱର ଅମ୍ଭୋଗୀ ସିଦ୍ଧ ହଁ ପଡ଼ବାନ ମୁଁ ହେଉଛି ଈଶ୍ୱର। ତେଣୁ ବର୍ତ୍ତମାନ ଯୁଗରେ ଆମେ ଦେଖିବା ଯେଉଁମାନେ ନିଜକୁ ଭଗବାନ ବୋଲି କହୁଛନ୍ତି ପ୍ରକୃତରେ ସେମାନେ ହେଉଛନ୍ତି ଅସୁର ସ୍ୱଭାବ ସମ୍ପନ୍ନ ବ୍ୟକ୍ତି। ତେଣୁ କଳିଯୁଗରେ ଭଗବାନଙ୍କର କୌଣସି ଅବତାର ନାହିଁ ସେଥିପାଇଁ ଭଗବାନଙ୍କର ଆଉ ଗୋଟେ ନାମ ହେଉଛି ତ୍ରିଯୁଗ କହିଯାଉଛି। ସପ୍ତମ ସ୍କନ୍ଧରେ ପ୍ରହ୍ଲାଦ ମହାରାଜ ଭଗବାନଙ୍କ ନୃସିଂହଦେବ ସ୍ତୁତି କରିଛନ୍ତି ସେ କଥା ସେ କହିଛନ୍ତି ଇତ୍ତମ ନୃ ତୀର୍ଯ୍ୟ କୃଷି ଦେବ ଦଶାବତାରେ लोकानुभाव ऐसी हंसी जगत प्रतिभा धर्म महापुरुष पाच जुगान गुप्ता छन्न पड़ो जब अवभस त्रिजुगोध सप्तम भगवान को त्रिजुग भी कह जाए कारण भगवान पर कलयुग में कौन सी लीला अवतार नहीं। तेणु वर्तमान में देखते जो मैंने कहते ये हूँ भगवान अवतार प्रकृत से क्या मानते शास्त्र अनुसार से ठीक नुह आम सुतेक्षित पथ बोली से कहते सुत मान जो सहायक शास्त्र जिनस जो रही आम जाना प्रकृत पथ कौटा जाए। तेणु भगवान जो आसती ये चारिज जो व्यक्ति रही चारिज जो मैंने भगवान शरण जाती ना इनको दुष्कृत बोली कहु तेणु भगवान से विनाश है तो दुष्कृत विनाश कर विनाश कले आम जाना जो प्रकृति में साधारण से बहुत समाज बहुत उन्नत स्थान रही बर्तमान से समाज से अवस्था है जो मैंने बहुत उन्नत स्थान अच्छा उच्चतर स्थान अच्छा से भगवान को ग्रहण करना तेरु साधारण लोक मैंने ग्रहण करेंगे जो कह जो श्रेष्ठ स्तर देवे तेरे जन जो मैंने उन्नत स्तर अच्छा से भगवान कहीं ना तर साधारण लोक कौन कह साधारण कह भगवान तो ना सी कहते साधारण लोक सीटा कहते तेणु भगवान जो आसती से सब विनाश कर दुष्कृत मान विनाश कर साधारण लोक जानवे जो प्रकृत में सी जहाँ कहते सीटा भूल यही सिद्धांत से प्रस्थापन करते भगवान। तेणु आ गोटे कार्य करती धर्म संस्थापना धर्म संस्थापन कारण धर्म सब ग्लानी होती तेणु बर्तमान यही बर्तमान अवस्था पहुंचे धर्म ग्लानी होती जे प्रकृत धर्म कौन लोक जानुना साधारणतः लोक मैंने हिंदू गोटे धर्म मुसलिम गोटे धर्म बा क्रिश्चियन गोटे धर्म कि प्रकृत ये धर्म नुह ये गोटे गोटे रबर स्टाम्प से भगवान अंतिम धर्म संस्थापन जो करने कहे चतुर्थाध्याय अष्टादश अध्याय भगवान कहले सर्वधर्म परित्यज्य मामित शरण जिते धर्म अच्छी सबकि त्याग कर शरण ना ये हूँ प्रकृत धर्म होती है से भगवद गीता जो शेष होती भागवत से आरंभ होती भगवद गीत भगवान अंतिम कहते सर्वधर्म परित्यज्य मानव शरण बज एवं श्रीमद भागवत से आरंभ होती धर्म सज्जित कैतवस्त्र परम निर्मण कैतव धर्म सब ये बात दिया प्रकृत धर्म आलोचना है भागवत में प्रकृत धर्म वर्णना कर तेणु ये धर्म विषय में जो कहती धर्म से तत्व निहित गुहाया महाजन जन दस पंथा क पंथा जो महाभारत धर्मवक्र प्रश्न रही युधिष्ठिर को युधिष्ठिर से प्रश्न उत्तर कही तर्क अप्रतिष्ठ सूत्र विभिन्न नासा ऋषि यश मतंग भिन्न धर्म से तत्व निहित गुहाया महाजन जन दस पंथा धर्म पंथा कौट साधारण मान बुझे तेणु महाजन मैंने जो मैंने जहाँ निर्णय कर प्रकृत पंथा सी हूँ प्रकृत धर्म तर्क द्वारा प्रकृत धर्म को आम स्थापन करास्तिक सी तर्क द्वारा प्रतिष्ठा कर प्रकृत धर्म कर्म किसी ना आम जन्म पाई मानने आम धर्म हूँ मानव धर्म हूँ सुख आनंद प्राप्त हो जावत जीवे सुखम जीवे ऋणंतुता भूतम जीवे तेणु जदि आम पा पैसा नहीं कौन कर ऋण करके आनंद पाए ना खा घी द्वारा पदार्थ जो रही पदार्थ खाई आनंद आनंद रही सुख प्राप्त हो पाए तेणु जब प्रश्न उठा से ऋण के सुझा ना भस्मीभूत से देह शरीर जो शेष हो जाए भस्म हो जाए कूत पुनरागमन हुए आउ कौन से आसपे से ऋण सुझे ये भाव विभिन्न नास्तिक मैंने विभिन्न तर्क कर विभिन्न तर्क से प्रतिष्ठा कर तेणु तर्क द्वारा आम प्रकृत पंथा को जापर तर्क अप्रतिष्ठा सूत विभिन्न शास्त्र विभिन्न प्रकार रही तम गुण शास्त्र रही रजगुण शास्त्र रही सत्यगुण शास्त्र रही तेणु तम गुण शास्त्र में तम गुण विषय वर्णना कर तम गुण प्राधान्य दि जाए रजगुण शास्त्र में रजगुण विषय में प्राधान्य दि जाए तेणु प्रकृत विभिन्न शास्त्र सब रही प्रकृत तत्वटा समस्त जापर तेणु धर्म से तत्व निहित गुहाय धर्म तत्व हूँ बहुत गभीर महाजन जिन रकस पंथा महाजन मैंने जो पंथा निर्धारण कर सी हूँ प्रकृत पंथा तेणु सर्व जो आम अठाशी हजार ऋषि निमिषारण्य में सौनक ऋषि अध्यक्षतारे प्रश्न पचार गोस्वामी को प्रकृत में समस्त शास्त्रर सार दृष्टा कोई तुम सुत गोस्वामी से कहते सभी पुंसान पर धर्म जत भक्ति सी हूँ धर्म प्रकृत धर्म हूँ भगवान भक्ति करवा प्रकृत धर्म अहैतुकी अप्रत्यता अध्यात्म सुप्रसिद्ध एवं से ही धर्म आचरण करने कौन सी हेतु आवश्यकता नहीं जैसे जड़े जदि बहुत बयस होनी से धर्म करकोसी अवस्था मत जड़े भगवान भक्ति करमी उदाहरण स्वरूप उदाहरण दि जाए प्रहलाद महाराज प्रहलाद महाराज मातृ माँ कयाधिक गर्वर थी से भक्ति आचरण कर भगवान कथा नारद मुनि समान कर बाक अवस्था ध्रुव महाराज भगवान भक्ति करुवक अवस्था अम्बरीश महाराज से भगवान भक्ति करार्धक्य अवस्था जगाति महाराज से भगवान भक्ति करमती मृत्यु अवस्था अजामिल मृत्यु अवस्था पड़ी से भगवान भक्ति आचरण कर एवं खाली जे यही पृथ्वी पृष्ठ में जड़े धर्म आचरण करता नुह एम देखा नरकर चित्रकेतु से जो अश्वजन प्राप्त है सी मतलब नरकर मतलब भगवान आराधना कर अश्वजन मतलब भगवान आराधना कर तेणु समस्त अहैतुक से अहैतुक अप्रतिहता ये भक्त को कई प्रतिहता बाधा नहीं पारे तेनाली प्रकृत आत्मा ये प्रकृत आत्मार आनंद विधान अन्य कौन सी उपाय आत्मार आनंद विधान कर तेणु भगवान जदि कौन सी कार्य नहीं कि आम को कृपा करने से भगवान आसती योटि कार्य से करा जदा ही धर्म से ग्लानी होती भारत अभ्युत्थान धर्म से तदात्मा परित्राणा साधुना विनाशा चतुष्कृता धर्म संस्थापना संभवा प्रतिजुग में भगवान आसी शिशु तेणु कलिजुग में भगवान जो आम कहले छन्न अवतार भगवान आगवान जो युगधर्म जो कहले धर्म संस्थापन करेंगे तेणु भगवान महाप्रभु चैतन्य महाप्रभु आसी ये युगधर्म ये सब युगरे विभिन्न युगधर्म रही सत्ययुगर युगधर्म हो ध्यान तृतीय ध्यान विष्णु तृतीया चतुर्थमखी द्वापरे परिचय जयान कड़ौतद हरि कीर्तना सत्ययुगर भगवान ध्यान मध्यम भगवान आराधना करमी आम विश्रांत ऋषि आम जानते षाठी हजार वर्ष तपस्या करते ध्यान ध्यान जो विषय में बहुत षष्ठ अध्याय ध्यान जो विषय विस्तार भाव में भगवान वर्णना करेंगे तेनालीराम सत्ययुगर प्रथा हूँ ध्यान तृतीय युग में मखी बा यज्ञ मध्यम भगवान आराधना कर द्वापर युग में परिचर्या मंदिर जो अर्चना इत्यादि सब हूँ सब द्वापर युग पद्धति कि कलिका भी सब प्रकार असुविधा आम सब रही तेणु ये सब जिन आम करेणु कलिका सहज कथा होती कलौता हरि कीर्तन भगवान नाम कीर्तन
हरे कृष्णा 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 हरे 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 राम हरे राम 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 हरे हरे
ये हूँ भगवान जो नाम कीर्तन ये हूँ कलिजुगर पंथा ये हूँ कलिजुगर धर्म हूँ भगवान नाम श्री भागवत एकाश स्कंद नवजगत श्रोता कौश कृष्ण वर्ण तुषा कृष्ण संग पांगास्त्र पार्षद यज्ञ संकीर्तन प्राय जजन ही सुमेश भगवान जो विभिन्न युग में आसती जो कड़ युग जो आसने भगवान से सब कृष्ण यही दुई अक्षर सब जीवन उच्चारित हो जीवा सब कृष्ण जो महाप्रभु जा दाक्षिणात्य को से सब कृष्ण 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 कृष्ण
No.
ସବୁବେଳେ ଜିଭରେ ତାଙ୍କର ଭଗବାନଙ୍କ ନାମ ଉଚ୍ଚାରଣ ହୁଏ। ଏମିତିକି ଭଗବାନଙ୍କରେ ପାଇଖାନା ଯାଉଥିଲେ ମଧ୍ୟ ସେ ନିଜର ଜିଭାରେ ମଧ୍ୟ ଭଗବାନଙ୍କ ନାମକୁ ନାମ ସ୍ମରଣ ବନ୍ଦ କରିପାରୁନଥିଲେ। ସେଥିପାଇଁ ମହାପ୍ରଭୁ କହିଛନ୍ତି ତତ୍ରାଧିତା ନିୟମିତ ସ୍ମରଣୀୟ କାଳ, ଭଗବାନଙ୍କର ନାମ ସ୍ମରଣ କରିବା ପାଇଁ ବା ଜପ କରିବା ପାଇଁ ବା କୀର୍ତ୍ତନ କରିବା ପାଇଁ କୌଣସି ନିୟମ ବା କୌଣସି କାଳର ସେମିତି କିଛି ରଖାଯାଏ। ସେ ଯେକୌଣସି ସମୟରେ ଖାଇଲା ବେଳେ ମଧ୍ୟ ଭଗବାନଙ୍କ ସ୍ମରଣ କରିପାରିବେ, ଭଗବାନଙ୍କ ନାମ ନେଇପାରିବେ, ଚାଲିଲା ବେଳେ ମଧ୍ୟ ଭଗବାନଙ୍କ ନାମ ନେଇପାରିବେ, ଶୋଇଲା ବେଳେ ମଧ୍ୟ ଭଗବାନଙ୍କ ନାମ ନେଇପାରିବେ। ତେଣୁ କଳିକାଳରେ ଭଗବାନ ସେସବୁ ସୁବିଧା ଆମକୁ ସୁଯୋଗ ପ୍ରଦାନ କରିଛନ୍ତି। ଏତା ଦୂଷିତ ବା ଭଗବାନ ମମାପି ଦୃଢ଼ ନିର୍ଦ୍ଦେଶୀ ମହାଦେବ, ଭଗବାନ ଏତେ କୃପା କରି ଆମକୁ ଭଗବାନ ନାମ ନେବା ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି, କିନ୍ତୁ ତଥାପି ଆମର ସେଥିରେ ନାମ ରୁଚି ଆସୁ। ତେଣୁ ମହାପ୍ରଭୁ ସେଥିପାଇଁ ଆସି ଯେଉଁ କଳିଯୁଗରେ ଆସିଲେ 5 ବର୍ଷ ତଳେ ମହାପ୍ରଭୁ ଆସିଥିଲେ, ତେଣୁ ସେ ଏଇ ଯୁବଧର୍ମ ପ୍ରଚାର କରିକି ଯାଇଛନ୍ତି। ତେଣୁ ଭଗବାନଙ୍କ ଯଦି କୌଣସି କର୍ତ୍ତବ୍ୟ ନାହିଁ, କିନ୍ତୁ ତଥାପି ସେ ଆସି ଆମମାନଙ୍କୁ କେମିତି ଆମେ ଭୌତିକ ଉଦ୍ଧାର ହେବା ସେଥିପାଇଁ ସେ ସବୁ ବ୍ୟବସ୍ଥା କରିଛନ୍ତି, ସାଧୁ ଶାସ୍ତ୍ର ଗୁରୁ ମାଧ୍ୟମରେ ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି। ତେଣୁ ମହାପ୍ରଭୁ ଯେଉଁ ଆସିଥିଲେ 5 ବର୍ଷ ତଳେ ସେ କହିଦେଇ ଯାଇଛନ୍ତି ଯେ ସବୁଠି ଏଇ ମୋର ନାମ ପ୍ରଚାର କରାଯିବ। ତେଣୁ ସେଇ ମହାପ୍ରଭୁଙ୍କର ଯେଉଁ ଭବିଷ୍ୟତବାଣୀକୁ ସତ୍ୟରେ ପରିଣତ କରିଛନ୍ତି ଆମର ଇସ୍କନର ପ୍ରତିଷ୍ଠାତା ଆଚାର୍ଯ୍ୟ ଶ୍ରୀଶ୍ରୀମଦ ଦେଶୀ ଭକ୍ତି ବୃଦ୍ଧାନ୍ତ ସ୍ୱୟଂ ପ୍ରଭୁପାଦ ଏବଂ ତାଙ୍କର ଶିଷ୍ୟ ହିସାବରେ ଶ୍ରୀଶ୍ରୀମଦ ଭକ୍ତି ଶ୍ରଦ୍ଧାନ୍ତ ସ୍ୱୟଂ ମହାରାଜ ସାରା ପୃଥିବୀରେ ବିଶେଷ ଭାବରେ ବୈଜ୍ଞାନିକମାନଙ୍କୁ ଏଇ ଭଗବାନଙ୍କର ସବୁ କଥା ବୈଜ୍ଞାନିକ ଇଏରେ ଭଗବାନଙ୍କ ବୈଜ୍ଞାନିକ ଧାରାରେ ସେ ବୈଜ୍ଞାନିକମାନଙ୍କୁ ସେ କନ୍ଭିନ୍ସ କରିପାରିଛନ୍ତି ବା ବୁଝେଇ ଦେଇପାରିଛନ୍ତି। ତେଣୁ ଭଗବାନଙ୍କର ଯଦି କୌଣସି କର୍ତ୍ତବ୍ୟ ନାହିଁ, ସେହିଭଳି ଭାବରେ ଯେଉଁମାନେ ଭଗବାନଙ୍କ ଭକ୍ତ ତାଙ୍କର ମଧ୍ୟ କୌଣସି କର୍ତ୍ତବ୍ୟ ନାହିଁ, କିନ୍ତୁ ସେମାନେ ବି ଆସନ୍ତି ଭଗବାନଙ୍କ ଯେଉଁ କାର୍ଯ୍ୟ ସେମାନଙ୍କ ମଧ୍ୟ ସେଇ କାର୍ଯ୍ୟ ପ୍ରକୃତ। ଆମେ ଯେଉଁ ବଧ ଯିବା ଆମେ ଆସୁଛେ ଆମର ବିଭିନ୍ନ ପ୍ରକାର ଯେଉଁ କର୍ମ ଫଳ ରହିଛି ଏସବୁ ଜିନିଷ ରହିଛି, କିନ୍ତୁ ଭଗବାନଙ୍କ ଯେଉଁମାନେ ଶୁଦ୍ଧ ଭକ୍ତ ତାଙ୍କର କୌଣସି କର୍ମଫଳ ନଥାଏ। ସେମାନେ ଆସୁଛନ୍ତି ଯେମିତି ଭଗବାନଙ୍କର ଯେମିତି ସମସ୍ତ ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ଆସନ୍ତି, ଭଗବାନଙ୍କ ଭକ୍ତ ମଧ୍ୟ ସେଭଳି ଭାବରେ ଆସନ୍ତି, ତାଙ୍କର ମଧ୍ୟ କୌଣସି କାର୍ଯ୍ୟ ନଥାଏ। ଭଗବତ ଗୀତାର ଏଇ ଅଧ୍ୟାୟ ଭଗବାନ କହିବେ ନୈବ ତସ୍ୟ କୃତିନ ଅର୍ଥ ନ କୃତି ଦିନ କଶ୍ଚନ ନ ତାସ୍ୟ ସର୍ବଭୂତ କଶ୍ଚି ଦର୍ଶକ ପାଶ୍ୟ। ତାଙ୍କର କୌଣସି କାମ ନାହିଁ, ଯେଉଁମାନେ କାର୍ଯ୍ୟ ନାହିଁ, ଯେଉଁମାନେ ଆତ୍ମାରେ ଆନନ୍ଦ ପ୍ରାପ୍ତ ହେଉଛନ୍ତି ସେମାନଙ୍କର କୌଣସି କର୍ତ୍ତବ୍ୟ ନାହିଁ, ସେମାନେ କର୍ତ୍ତବ୍ୟ କର୍ମରୁ ମୁକ୍ତ ହେଉଛନ୍ତି। କିନ୍ତୁ ତଥାପି ସାଧାରଣ ଯୁବମାନଙ୍କୁ ଉଦ୍ଧାର କରିବା ପାଇଁ ସେମାନେ ବିଭିନ୍ନ କର୍ତ୍ତବ୍ୟ ସବୁ କରୁଛନ୍ତି। ତ ମହାରାଜ ଯେଉଁ ଆସିଲେ ଏଇ ଜାଗାଟାକୁ ନେଲେ, ଜାଗାଟା ନେଇ ଆଜି ଏସବୁ ଭଗବାନ ରାମଚନ୍ଦ୍ରଙ୍କର ପୂଜା ଇତ୍ୟାଦି ସବୁ କରୁଛନ୍ତି, ଭଗବାନ କଥା ପୂଜା କରୁଛନ୍ତି, ଆଜି ସମସ୍ତ ଭକ୍ତମାନେ ମାତୃମାନେ ଆସି ଭଗବାନ କଥା ଶ୍ରବଣ କରିପାରୁଛନ୍ତି, ଆଦ୍ୱାରା ସେମାନେ ଉପକୃତ ହୋଇପାରୁଛନ୍ତି। ତେଣୁ ଇଏ ହେଉଛି ଭଗବାନ ଚାହୁଁଛନ୍ତି ସମସ୍ତ ଜୀବକୁ କେମିତି ଉଦ୍ଧାର ହେବେ, ସେଥିପାଇଁ ସବୁର ବ୍ୟବସ୍ଥା ହେଇଛି। ତେଣୁ ଯେଉଁମାନେ ଏ ବ୍ୟବସ୍ଥା ଗ୍ରହଣ କରିବେ ସେମାନେ ଉପକୃତ ହେବେ, ଯେଉଁମାନେ ଗ୍ରହଣ ନ କରିବେ ସେମାନେ ବଞ୍ଚିତ ହେବେ। ଯେ ଭଗବତ ଗୀତାର ଅନ୍ତିମରେ ଭଗବାନ କହୁଛନ୍ତି ମଚିତ ସର୍ବ ଦୁର୍ଗାଣୀ ମତ ପ୍ରସାଦା କରିଛନ୍ତି ଅଥ ଚେତ ମହଙ୍କାରା ନ ଶୋଷୀ ବି ନ ଖୁସି। ତମେ ଯଦି ମୁଁ ତମର ଗୀତ ପାଇଁ ସବୁ ପ୍ରକାର ଉପଦେଶ ଦେଲି, ତମେ ଯଦି ଗ୍ରହଣ ନ କରିବ ତାହେଲେ ତମେ ବିନଷ୍ଟ ହୋଇଯିବ। ଯଦି ଅହଙ୍କାର ନ ଆସିବି ତ ନ ଦୋଷୀ ମାନେ ସେ ମିଥ୍ୟ ସେ ବ୍ୟବସାୟ ସେ ପ୍ରକୃତିଙ୍କ ଖୁସି। ମୁଁ ତମକୁ କହୁଛି ଯୁଦ୍ଧ କରିବା ପାଇଁ, ତମେ ଯଦି ଯୁଦ୍ଧ ନ କରିବ ତାହେଲେ ତମେ ନିଜର ପ୍ରକୃତି ଯେଉଁ ରହିଛି ରଜଗୁଣର ପ୍ରକୃତି ରହିଛି, ତମେ କ୍ଷତ୍ରିୟ ହୋଇଛ, ତେଣୁ ତମ ରଜଗୁଣ ଦ୍ୱାରା ତମେ ନିୟୋଜିତ ହବ ସେଥିରେ ହବ। ତେଣୁ ମୁଁ ତମକୁ କହୁଛି ଯୁଦ୍ଧ କରିବା, ତମେ ଯୁଦ୍ଧ କର। କିନ୍ତୁ ଭଗବାନ ସେଭଳି ଭାବରେ ଆମକୁ କହୁଛନ୍ତି ଯେ ଆମେ ଭଗବାନଙ୍କ ଶରଣରେ ଯିବା। ଏଇ ଜିନିଷଟା କହିବା ପାଇଁ ଭଗବାନ ଆସୁଛନ୍ତି, ଭଗବାନ ଭକ୍ତମାନେ ଆସୁଛନ୍ତି। ଭଗବାନଙ୍କ ପ୍ରତି କୌଣସି କାର୍ଯ୍ୟ ନାହିଁ ବା ଭଗବାନ ଭକ୍ତମାନଙ୍କ ପ୍ରତି କୌଣସି କାର୍ଯ୍ୟ ନାହିଁ, କିନ୍ତୁ ସିଏ ଆସୁଛନ୍ତି ଆମମାନଙ୍କୁ ଉଦ୍ଧାର କରିବା ପାଇଁ। ତେଣୁ ଆମେ ଯଦି ତାଙ୍କ କଥା ଗ୍ରହଣ କରିବା, ସାଧୁମାନଙ୍କ କଥା ଗ୍ରହଣ କରିବା, ଶାସ୍ତ୍ର କଥା ଗ୍ରହଣ କରିବା, ଭଗବାନଙ୍କ କଥା ଗ୍ରହଣ କରିବା, ତାହେଲେ ଆମେ ଉପକୃତ ହେବା ବା ଆମେ ଭୌତ ଜଗତରୁ ଉଦ୍ଧାର ପାଇପାରିବା। ଯଦି ଗ୍ରହଣ ନ କରିବା ତାହେଲେ ଆମେ ପୁଣି ଏଇ ଭୌତ ଜଗତରେ ଘୁରି ଘୁରି ଚାଲୁ। ତେଣୁ ଆମେ ଏଇଠି ଭଗବତ ଜୟ ଶ୍ରୀ ଭଗବତା କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଦେବ କି ଅନନ୍ତ କୋଟି ବୈଷ୍ଣବ।